କ'ଣ ଅତ୍ର
ଅତ୍ର
ଏଠାରେ
ଗ୍ରସିତା
ଗ୍ରାସ କରିବ
ନିବିଷ୍ଟାନ
ଯେଉଁମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ଅୟମ୍ ଏହି ପଶୁଟି ତଥା ଅତଏବ ଚେତ୍ ଯଦି ବକବତ୍ ବକାସୁର ପରି ବିନଚ୍ଛତି ବିନଷ୍ଟ ହେବ କ୍ଷଣା ତତ୍କ୍ଷଣା ଅନେନ ଏହି କୃଷ୍ଣଙ୍କ ଦ୍ୱାରା ଇତି ଏହିପରି ଭାବରେ ବକ ଅରି ଉଷନ୍ମୁଖମ୍ ବକାସୁରର ଶତ୍ରୁ ଶ୍ରୀକୃଷ୍ଣଙ୍କ ସୁନ୍ଦର ମୁଖମଣ୍ଡଳ ବିକ୍ଷ ଦର୍ଶନ କରି ଉଦ୍ଧସନ୍ତ ଉଚ୍ଚ ସ୍ୱରରେ ହସି କରତାଳ ନେଇ କରତାଳ ଦେଇ ଯଜୁ ମୁଖ ମଧ୍ୟରେ ପ୍ରବେଶ କଲେ। ଶୁକ୍ର ଅନୁବାଦ। ତାପରେ ବାଳକମାନେ କହିଲେ ଏହି ପ୍ରାଣୀଟି କ'ଣ ଆମମାନଙ୍କୁ ଗ୍ରାସ କରିବାକୁ ଏଠାକୁ ଆସିଛି? ତାହା ଯଦି ହୋଇଥାଏ ତାହେଲେ ଏହି କ୍ଷଣି ବକାସୁର ପରି ନିହତ ହେବ। ତାପରେ ସେମାନେ ବକାସୁରର ଶତ୍ରୁ ଶ୍ରୀକୃଷ୍ଣଙ୍କ ମୁଖ ଆଡ଼କୁ ଚାହିଁଲେ ଏବଂ ଉଚ୍ଚ ସ୍ତରରେ ହସି ହସି ଓ କରତାଳ ଦେଇ ସେମାନେ ସେହି ଅଜଗର ମୁଖରେ ପ୍ରବେଶ କଲେ। ଭଗବତର କୁହାଯାଉଛି ଯେ ଏହିଭଳି ଭାବରେ ସେହି ଭୟଙ୍କର ପଶୁଟି ବିଷୟରେ ଆଲୋଚନା କରି ସେମାନେ ଅସୁରଟିର ମୁଖରେ ପ୍ରବେଶ କରିବାକୁ ମନସ୍ଥ କଲେ। ଶ୍ରୀକୃଷ୍ଣଙ୍କ ଉପରେ ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା, କାରଣ ସେମାନେ ଦେଖିଥିଲେ କୃଷ୍ଣ କିପରି ବକାସୁର ମୁଖରୁ ସେମାନଙ୍କୁ ରକ୍ଷା କରିଥିଲେ। ବର୍ତ୍ତମାନ ଅଘାସୁର ନାମକ ଆଉ ଏକ ଅସୁର ଆସିଲା, ତେଣୁ ସେମାନେ ସେହି ଅସୁରର ମୁଖରେ ପ୍ରବେଶ କରି ଖେଳିବାର ଆନନ୍ଦ ଏବଂ ବକାସୁର ଶତ୍ରୁ କୃଷ୍ଣ କଟୁକ ପରିତ୍ରାଣର ଆନନ୍ଦ ଉପଭୋଗ କରିବାକୁ ଚାହିଁଲେ। ତେଣୁ ଗତକାଲି ଆମେ 19 ଶ୍ଲୋକଟି କହିଥିଲେ, 20-23 ଯେହେତୁ କୌଣସି ଭାବାର୍ଥ ନଥିଲା ସେଥିପାଇଁ 24 ଶ୍ଲୋକଟି ଆମେ ପାଠ କଲେ। ତେଣୁ 20 ଶ୍ଲୋକରୁ ଆମେ ଅନୁବାଦ କହିଦେବା ଯେ ତାପରେ ସେମାନେ ସ୍ଥିର କଲେ ଯେ ବନ୍ଧୁଗଣ ଠିକ୍ ହିଁ କହିଛ, ଏହା ନିଶ୍ଚୟ ଏକ ଜୀବନ୍ତ ପ୍ରାଣୀ ଅଟେ ଯିଏ ଆମକୁ ଗ୍ରାସ କରିବା ପାଇଁ ଏଠାରେ ବସିଛି। ତା ଉପର ଓଷ୍ଠ ସୂର୍ଯ୍ୟକିରଣ ରଞ୍ଜିତ ମେଘ ପରି ଅଟେ ଏବଂ ନିମ୍ନ ଓଷ୍ଠ ସେହି ମେଘର ରକ୍ତିମ ପ୍ରତିବିମ୍ବ ଅଟେ। 21 କହିଯାଉଛି ବାମ ଏବଂ ଦକ୍ଷିଣରେ ଯେଉଁ 2 ପର୍ବତ ଗୁହା ସେଗୁଡ଼ିକ ତା ମୁଖର ପ୍ରାନ୍ତ ଦେହ ଏବଂ ଉଚ୍ଚ ପର୍ବତ ଶୃଙ୍ଗ ଗୁଡ଼ିକ ତା'ର ଦାନ୍ତ ଅଟେ। 22 ଏହି ପଶୁର ଜିଭାର ଦୈର୍ଘ୍ୟ ଏବଂ ପ୍ରସ୍ତ ଏକ ବିସ୍ତୃତ ପଥ ପରି ଅଟେ ଏବଂ ତା'ର ମୁଖ ବହୁର ପର୍ବତ ଗୁହା ପରି ଅତିଶୟ ଅନ୍ଧକାରପୂର୍ଣ୍ଣ ଅଟେ। 23 ଅନୁବାଦ ଦାବାନଳ ପରି ଉଷ୍ମ ବାୟୁ ତା'ର ମୁଖରୁ ନିର୍ଗତ ନିଶ୍ୱାସ ଏବଂ ସେ ଯେଉଁ ସମସ୍ତ ପ୍ରାଣୀକୁ ଆହାର କରୁଛି ସେମାନଙ୍କ ମୃତଦେହ ଦଗ୍ଧ ହୋଇ ମାଂସ ଦୁର୍ଗନ୍ଧ ସେଥିରୁ ବାହାରି ହେଉଛି। ମୁଁ ଉଷ୍ପାଦାୟ କୃଷ୍ଣ ପୃଷ୍ଠା ଭୂତଳ ଶ୍ରୀମତେ ଭକ୍ତି ସ୍ୱରୂପାନନ୍ଦ ସ୍ୱାମୀ ନାମେ ମୋ ସଦଭକ୍ତ ମଣି ମଣିପୁର ଧୋଆତ ପ୍ରଭୁ ପାଦ ସଦ୍ବାଣୀ ପ୍ରଚାରଣ ପ୍ରଚାର ହରିକୃଷ୍ଣ ପୁନଃଜନ ଭଗବାନଙ୍କର ଏହି କୁମାର ଲୀଳାର ଅନ୍ତିମ ଲୀଳା ବିଷୟରେ ଆମେ ଶ୍ରବଣ କରିବା। ଏହି ଲୀଳାଟି ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା ଏହି ଲୀଳାଟି ଯେଉଁ ହେଲା କୁମାର ବୟସରେ ତାଙ୍କର ସାଙ୍ଗ ବାଳକମାନେ ଓଭଣ୍ଡ ବୟସରେ ସେଇଟାକୁ ଆଲୋଚନା କଲେ। ତେଣୁ ପରୀକ୍ଷିତ ମହାରାଜକୁ କାହିଁକି ଏଇଟା କୁମାର ବୟସରେ ଏଇଟାକୁ ପୌବନ ବୟସରେ କାହିଁକି ଆଲୋଚନା କଲେ ସେଇଟାକୁ ଚାହୁଁନଥିଲେ କହିବା ପାଇଁ, କିନ୍ତୁ ପରୀକ୍ଷିତ ମହାରାଜ ଯିଏକି ଶ୍ରବଣର ଆଚାର୍ଯ୍ୟ ଆଦର୍ଶ, ଶ୍ରବଣ କେମିତି କରିବାକୁ ହୁଏ ତାଙ୍କଠାରୁ ଶିଖିବାକୁ ପଡ଼ିବ। ତେଣୁ ସିଏ ପଚାରିଲେ ଗୁରୁଦେବ କାହିଁକି ଏଭଳି ହେଲା, କୁମାର ବୟସର ଲୀଳାଟି ସେଇଦିନ ତ ଆଲୋଚନା ହେବା କଥା, ପୌଗଣ ବର୍ଷ ବର୍ଷକ ପରେ କହିଲେ ପୁଣି ତତ୍କ୍ଷଣାତ୍ ଯେମିତି ଆଜି ଏହି ଘଟଣାଟି ହେଇଥିଲା ସେଇଭଳି କହିଲେ, ଆର କାରଣ କ'ଣ? ତେଣୁ ଏ ଶୁଣିକିରି ଏଇଟା ପରେ ବର୍ଣ୍ଣନା କରାଯିବ ଯେ ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇଗଲେ, କାହିଁକିନା ଭଗବାନଙ୍କ ସେ ଲୀଳାକୁ ସ୍ମରଣ କଲେ ସିଏ, ତେଣୁ ସ୍ମରଣ କରି ସେ ସମାଧିସ୍ଥ ହୋଇଗଲେ। ତେଣୁ ସେଠାରେ ଥିବା ନାରଦ ମୁନି ବ୍ୟାସଦେବ इत्यादि जोर कीर्तन करे, हरे कृष्णा हरे कृष्णा 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 हरे हरे, हरे राम 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 हरे हरे, तेणु पाया आसला एवं से परीक्षित महाराज को बहुत प्रशंसा कले। प्रकृत में परीक्षित तुम्हें जन साधु साधुर उदाहरण कले कि स्त्रिया उठाना युव साधु वार्ता जमती लंपट पुरुष स्त्री विषय शुणापी बहुत आग्रही तुम्हें मध्य भाव साधु भगवान कथा शुणाप आग्रही तेणु से रिलेटिव वर्णन करेंगे। ये बार रु चौदह अध्याय पर्यंत ये रिलेटिव चलो अगास लीला ब्रह्मा जमी मोहन करेंगे ब्रह्मा भावे से मोहन करदे कृष्ण को किंतु से मोहित हो जाए ब्रह्मा मोहन रहा तेणु निजर भूल जो बुझीपारे से क्षमा प्रार्थना करेंगे चौदह अध्याय सब क्षमा प्रार्थना रही तेनो अध्याय अगासुर लीलाटी को वर्णना करेणु आज आम बर्तमान शुणा जे कमी अगासुर गोटे योजन विस्तार कर रखिता अगासुर भाई प्रथम भौणी भगवान को उद्धार करते बकी को उद्धार करते भगवान से भगवान छः दिन रही थे तेणु तार आगे भाई बकासुर जो भगवान गोकुलू महामंडल आसे वृंदावन को सही समय जो बाछरी वत्सा चारण करते समय बकासुर आसला भगवान को हत्या करते चिड़ी पार्टी तार तेणु बर्तमान अघासुर बदला नापी कौन तक कहती मैं मोर हत्यारा मु प्रतिशोध नेबी कही से क्रोधरे आसी बर्तमान जो विस्तार करोटे योजन विस्तार गोटे आठ माइल बार किलोमीटर पर्यटन विस्तार करी पार्टी को मेला कर रखी जो ब्रजवासी मैंने विशेष भाव भगवान सांग बाड़क मैंने चिंता कर ये प्रकृति में जड़े जीवित वस्तु जीवित मान जीव ना मृत जीव तो हलचल होना तथापि से देखुं जीवावली रही अजगर जीवावली रही तार जो जीवाटा लाल सड़क भाई रही हाइवे भाई रही तेणु यही भाव में जन कहते ना ये मृत शोभा वृंदावन शोभा कि आते कह ना ये प्रकृति में अजगर अटे आदि ये जी अजगर हो कौन करवा तेणु यही परिस्थिति रे वर्तमान ये शोकटे आसुचे तेनाली कौन अस्मान किमत्र ग्रसिता निष्ठा ये जो जीवटी अजगरटा कि मात्र कौन गिरी दबन तो ग्रसिता आम जब प्रवेश कर पार्टी भितर आम गिरी दब तेणु अन्न जान कौन से कौन अच्छे अयम तथा चेत बकवत विनक्षति जेमती बकासुर को बकासुर विनाशग्रस्त होता से भाव ये मत विनाशग्रस्त हम अयम तथा चेत बकवत विनक्षति बक को जो भाव में विनाश होता बक से भाव में ये विनाश हम चणा बहुत समय लगे विराट असुर कौन युद्ध करेंगे कृष्ण युद्ध कर बहुत समय लगे कत लगे वर्ष वर्ष लगे भगवान युद्ध करतेजन सहित बहुत दिन धरी युद्ध करती जमती युद्ध करते भगवान दशम स्कंद पंचावन अध्याय वर्णना कर भगवान युद्ध करते जाम्बवान सहित भगवान रामचंद्र पार्षद जाम्बवान अठी दिन धरी युद्ध करते भगवान एवं मझे रेस ना नन स्टप दिन रात अठाई घंटा धरी अठाई दिन धरी युद्ध करते भगवान द्वारकावासी मैंने भाविले कृष्ण मत चलीगला नहांती कारण ये प्रसंग आस सतराजी प्रसंग आसवा कथा भगवान जो गुंफा भर प्रवेश करते ଦ୍ୱାରକାବାସୀ ଜଣଙ୍କୁ ରଖିଦେଇକି ଯାଇଥିଲେ, କହିଲେ ତମେ ଏଇଠି ଥାଅ, ତା ଭିତରକୁ ତମେ ଯାଇପାରିବ ନାହିଁ, ମୁଁ ଯାଉଛି କହିକି ଯାଇଥିଲେ। ବହୁତ ଦିନ ଅପେକ୍ଷା କଲା ପରେ ସେମାନେ ଫେରିଗଲେ। ତେଣୁ ସେମାନେ କହୁଛନ୍ତି ଯେ କୃଷ୍ଣ ଚାଲିଗଲା ନାହାନ୍ତି, କୃଷ୍ଣଙ୍କର ପାଟରାଣୀ ବିବାହ ହେଇଛନ୍ତି, ରୁକ୍ମିଣୀ ବିବାହିତ ହେଇକି ଅଛନ୍ତି। ତେଣୁ ସେମାନେ ସମସ୍ତେ କ୍ରନ୍ଦନ କରୁଛନ୍ତି, ଏ ପ୍ରଶ୍ନ ସବୁ ଆସିବ। ତେଣୁ ଇଏ ଯେଉଁ କୃଷ୍ଣ ତାଙ୍କୁ ହତ୍ୟା କରିବେ, ସେମାନେ ଭାବୁଛନ୍ତି କ୍ଷଣା ଅନେନ, ଟିକେ ଦୂରରେ ଥିଲେ କୃଷ୍ଣ। ତେଣୁ ଭଗବାନ ଚାହୁଁନାହାନ୍ତି ମୋର ସାଙ୍ଗ ବାଳକମାନେ ଏ ଅଜଗର ବୃତ୍ତି ମୁଖରେ ପଶିଯାଆନ୍ତି ବୋଲି ଭଗବାନ ଚାହୁଁନାହାନ୍ତି। କିନ୍ତୁ ଭଗବାନ ନ ଚାହିଁଲେ ମଧ୍ୟ ଭଗବାନଙ୍କର ଯୋଗମାୟାରେ ଏ ଲୀଳାଟି ସଂଗଠିତ ହେଉଛି, ତାଙ୍କ ପରେ ବର୍ଣ୍ଣନା କରାଯିବ। ତେଣୁ ସେମାନେ ଦେଖିକି କହୁଛନ୍ତି ଅନେନ କ୍ଷଣା ଅନେନ, ଏ ଯେଉଁ ରହିଛନ୍ତି ବକାରୀ ଉଷନ୍ ମୁଖ, କେତେ ସୁନ୍ଦର ମୁଖ ଭଗବାନଙ୍କର, ବେଣୁଂ କଣନ୍ତମ ରବିନ୍ଦ ଧଳାୟତାକ୍ଷଂ ବରାବତଂ ସମାସିତାମୃତ ସୁନ୍ଦରାଙ୍ଗଂ କନ୍ଦାର୍ପକୋଟିକମନୀୟ ବିଶେଷ ଶୋଭଂ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଆମେ ତାଙ୍କୁ ଭଗବାନ ବି ଭଜନ କରୁଛେ ବା ପ୍ରଣାମ କରୁଛେ, କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ ଭଗବାନ ବୋଲି ତାକୁ ଗ୍ରହଣ କରନ୍ତି ନାହିଁ। ତୁମେ କ'ଣ ବଡ଼ ଲୋକ, ତୁମେ ଆମେ ସମ, ତୁମେ କ'ଣ ବଡ଼, ତୁମେ ଯାହା ଆମେ ସେୟା। ସଖା ଶୁଦ୍ଧ ସଖ୍ୟ କରେ ସ୍କନ୍ଦ ଆରୋହଣ, ସଖା ମାନେ ଶୁଦ୍ଧ ସଖ୍ୟ, ତାଙ୍କର ଯେଉଁ ସଖ୍ୟ ହେଉଛି ବିଶ୍ରମ୍ଭ ସଖ୍ୟ, ଭଗବାନଙ୍କର ବୃନ୍ଦାବନର ବ୍ୟସ୍ତଙ୍କ ସହିତ ଯେଉଁ ସଖ୍ୟ ରସରେ ଯେଉଁମାନେ ସମ୍ମତ ହେଇଛନ୍ତି, ସିଏ ହେଉଛନ୍ତି ବିଶ୍ରମ ସଖ୍ୟ। ସେଥିରେ କୌଣସି ସମ୍ଭ୍ରମତା ନଥାଏ, ଗୌରବତା ନଥାଏ। ଯେମିତି ଅର୍ଜୁନଙ୍କର ଭଗବାନଙ୍କ ସହିତ ଯେଉଁ ସଖ୍ୟ, ସେଟା ହେଉଛି ସମ୍ଭ୍ରମ ସଖ୍ୟ। ଯେତେବେଳେ ଭଗବତ ଗୀତାରେ ଏକାଦଶ ଅଧ୍ୟାୟରେ ଭଗବାନ ତାଙ୍କର ବିଶ୍ୱରୂପକୁ ଦେଖେଇଲେ, ସେତେବେଳେ ଅର୍ଜୁନ କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୁଁ ଆପଣ ଯେଉଁ ପରିହାସ କରିଥିଲି, ଛଟା ତାଂସା ଛଟା ପରିହାସ କରିଥିଲି, ହେ କୃଷ୍ଣ ହେ ଯାଦବ ହେ ସଖେଦି ଅଜାନତା ମହିମାନନ୍ତ ବେଦମ, ମୁଁ ଆପଣଙ୍କର ମହିମାକୁ ଜାଣିନଥିଲି ସେତେବେଳେ, ତେଣୁ ମୋତେ ସେଟା କ୍ଷମା କରନ୍ତୁ। ସେଥିପାଇଁ ଏ କ୍ଷମା ପ୍ରାର୍ଥନା କରୁଛନ୍ତି, ଇଏ ହେଉଛି ସମ୍ଭ୍ରମ ସଖ୍ୟ। କିନ୍ତୁ ଭଗବାନ ବୃନ୍ଦାବନରେ ଯେଉଁ ସଖମାନେ ଅଛନ୍ତି, ସେମାନେ ଉଭାଳ କୃଷ୍ଣ ଭଗବାନ ସୁଦାମାନଙ୍କ ପରାଜିତ ବୃଷଭ ଭଦ୍ରସେନସ୍ତୁ ପ୍ରଣମ୍ବ ରୋହିଣୀ ସିତ, ଭଗବାନ ସୀତାଙ୍କୁ କାନ୍ଧରେ ବୋହିକି ନେଉଛନ୍ତି, ପରାଜିତ ହେଇଯାଇଛନ୍ତି। ଦଶମ ସ୍କନ୍ଧକୁ ଅଧ୍ୟାୟରେ ବର୍ଣ୍ଣନା କରିବ, 18 ଅଧ୍ୟାୟରେ ବର୍ଣ୍ଣନା କରାଯିବା କଥା ଭଗବାନଙ୍କର ଯେଉଁ ଲୀଳା ହୋଇଥିଲା। ହାରିଯାଇଥିଲେ କୃଷ୍ଣ, ହାରିଗଲେ କୃଷ୍ଣ ପାର୍ଟି, ହାରିଗଲେ ବଳରାମ ପାର୍ଟି ଜିତିଗଲେ। ତେଣୁ କୃଷ୍ଣ ପାର୍ଟି କ'ଣ କଲେ ନା, ଯେଉଁମାନେ ଜିତି ଯାଇଛନ୍ତି ତାଙ୍କୁ କାନ୍ଧରେ ବସିକି ନେଉଛନ୍ତି। ତେଣୁ ଶ୍ରୀରାମ ବଳରାମ ପାର୍ଟିରେ ଥିଲେ, ତେଣୁ ତାଙ୍କୁ ଉଭା କୃଷ୍ଣ ଭଗବାନ ଶ୍ରୀରାମମାନେ ପରାଜିତ, ଶ୍ରୀରାମଙ୍କୁ ପରାଜିତ ହେଇ ତାଙ୍କୁ ନିଜର କନ୍ଧରେ ବସିକି ଆରମ୍ଭ କରି ନେଉଛନ୍ତି, କନ୍ଧରେ ବସେଇକିରି ଭାଣ୍ଡିରେ ରଖିବାକୁ ନେଉଛନ୍ତି। ଏସବୁ ଲୀଳା ବର୍ଣ୍ଣନା କରାଯିବ। ତେଣୁ ତାଙ୍କର ସଖାମାନେ ସେମାନେ ଭାବନ୍ତି ସଖା ଶୁଦ୍ଧ ସଖ୍ୟ ହେଉଛି ଶୁଦ୍ଧ ସଖ୍ୟ ରସ, ମାଧୁର୍ଯ୍ୟ ରସ ସବୁ ରହିଛି ସେଠି, ସେଠି କୌଣସି ସମ୍ଭ୍ରମତା ନାହିଁ, ବିଶ୍ରମ୍ଭ ଭାବରେ ତେଣୁ କୌଣସି ଭୟ ନାହିଁ ସେଟା। ତେଣୁ ଏହିଭଳି ଭାବରେ ସାଙ୍ଗ ବାଳକମାନେ କହୁଛନ୍ତି ଆମେ କ୍ଷଣାତ ଅନିନାତି ବକାର ଉଷମ ମୁଖ, ମୁଖକୁ ଯେତେବେଳେ ଦେଖିଦେଉଛନ୍ତି ବହୁତ ସୁନ୍ଦର ମୁଖ, ତେଣୁ ଉଷମ ମୁଖ ପାଟିରୁ ବାହାରି ଆସୁଛି ତାଙ୍କର, ଉଷମ ମୁଖ ଖାଲି ମୁଖ କହୁନାହାନ୍ତି, ଆମର ସାଧାରଣତଃ ମୁଖ କହିଦେଉଛି ମୁଖରୁ, କିନ୍ତୁ ଇଏ ଭାଗବତର ପରିପାଟି ହେଉଛି ପଦ୍ମ ମୁଖ ବୋଲି କୁହାଯାଏ, ମୁଖ ପଦ୍ମ ପାଦ ପଦ୍ମ, ପଦ୍ମ ସହିତ କାହିଁକି ତୁଳନା କରାଯାଏ ଭୌତିକ ଜଗତରେ, ପଦ୍ମଠାରୁ ଆଉ ବଳି ଆଉ ସୌନ୍ଦର୍ଯ୍ୟ ବସ୍ତୁ କିଛି ନାହିଁ। ସେଥିପାଇଁ ଭଗବାନଙ୍କର ମୁଖ ବା ପଦ୍ମ ଏସବୁକୁ ସେଇ ପାଦକୁ ପଦ୍ମ ସହିତ ତୁଳନା କରାଯାଏ, ତାଙ୍କର ଆଉ ସୁନ୍ଦର ବସ୍ତୁ ନାହିଁ, କିନ୍ତୁ ଭଗବାନଙ୍କର ମୁଖ ହଉ ବା ପାଦ ହଉ, ଏ ପଦ୍ମ ଠାରୁ କୋଟି କନ୍ଦର୍ପ କୋଟିକ ମାନିଆ, କୋଟି କନ୍ଦର୍ପ ଠାରୁ ଆହୁରି ଅଧିକ ଭଗବାନଙ୍କ ରୂପ ରହିଛି, ସୁନ୍ଦର ରହିଛି। ତେଣୁ ଯେତେବେଳେ ଦେଖିଦେଉଛନ୍ତି କୃଷ୍ଣଙ୍କୁ ଦେଖୁଛନ୍ତି, କୃଷ୍ଣ ଚିନ୍ତାଗ୍ରସ୍ତ ହେଇଯାଇଛନ୍ତି। କାହିଁକି ନା ଯାଉନା ସାଙ୍ଗ ବାଳକମାନେ ଏଇ ଅଜଗ ଭିତରେ ପଶିଯାଆନ୍ତୁ, ଭଗବାନ ମଧ୍ୟ ମୋହ ହେଇଯାଆନ୍ତି। ସେ ଭାବନ୍ତି ନାହିଁ ମୁଁ ଭଗବାନ ବୋଲି, ଭଗବାନଙ୍କର ଯୋଗମାୟା ଦ୍ୱାରା ମୋହିତ ହେଇକି ସେ ସେଇଭଳି ଭାବେ ଲୀଳା ସବୁ କରନ୍ତି। ତେଣୁ ଯେତେବେଳେ ଦେଖିଦେଉଛନ୍ତି ମୁଖକୁ, ଯଦିଓ ମୁଖରେ ଟିକେ ଗ୍ଲାନି ରହିଛି, ଚିନ୍ତାଗ୍ରସ୍ତ ରହିଛି, କିନ୍ତୁ ତଥାପି ବହୁତ ସୁନ୍ଦର ମୁଖ, ଉଷଣ ମୁଖ ବୋଲି କୁହାଯାଉଛି, ବହୁତ କମନୀୟ କନ୍ଦର୍ପ କୋଟି କମନୀୟ, କୋଟି କନ୍ଦର୍ପ ଠାରୁ ଆହୁରି ଅଧିକ ସୁନ୍ଦର ଭଗବାନ ରୂପ। ତେଣୁ ସେଇ ରୂପକୁ ଦେଖି ବିଚ୍ଛୋଦ ହସନ୍ତ ଉଦ୍ଧସନ୍ତ, ଉଦ୍ଧସନ୍ତ ମାନେ ଜୋରରେ ହସୁଛନ୍ତି। ଦେଖିଦେଲା ପରେ ମୁଖକୁ ଦେଖିଦେଲା ପରେ ବହୁତ ଜୋରରେ ହସିକିରି କରଟାଡ଼ ନେଇ ଆରମ୍ଭ କରି ଯଜୁ ଗାଉଛନ୍ତି, ସର୍ପ ମୁଖରେ ପ୍ରବେଶ କରୁଛନ୍ତି, କରଟାଡ଼ ନେଇ ଯଜୁ। ତେଣୁ ଏ ଯେଉଁ ଶ୍ଳୋକ ରହିଛି, ବହୁତ ଆଚାର୍ଯ୍ୟମାନେ କଥା କହିଛନ୍ତି ସବୁ, ବିଶେଷ ଭାବରେ ହରିଶ୍ୱରୀ ଆମର ଶ୍ରୀଶ୍ରୀମଦ ରାଧାମୋହନ ସେ ମହାରାଜ କଥାରେ କହନ୍ତି ଯେ ଆହୁ ବିଚିତ୍ରା ଜଗତ ପ୍ରଭୃତି ଯତ୍ ସାହସଂ ନାମ ଉଦସ୍ୟ ଧର୍ମ ନ ରକ୍ଷିତା ଚେତ୍ ଭଗବାନ ପ୍ରତିକ୍ଷଣ ନ ବେଦ୍ମି କିମ୍ବା କଥମତ୍ସ୍ୟ ବା ଭବେ। ପ୍ରତି ମୁହୂର୍ତ୍ତରେ ନ ରକ୍ଷିତା ଚେତ୍ ଭଗବାନ, ଭଗବାନ ଯଦି ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ ଯଦି ଭଗବାନ ରକ୍ଷା ନ କରିବେ ତାହେଲେ କିଏ ବଞ୍ଚିପାରିବ? ପ୍ରତି ମୁହୂର୍ତ୍ତରେ ଭଗବାନ ରକ୍ଷା କରୁଛନ୍ତି। ଆପଣମାନଙ୍କ ସମସ୍ତଙ୍କର କିଛି କିଛି ଅନୁଭୂତି ଥିବ, ମୃତ୍ୟୁମୁଖ ରକ୍ଷା କରିବାର ଅନୁଭୂତି ଅଛି ସମସ୍ତଙ୍କର, କିଛି ନା କିଛି ଥିବ ନିଶ୍ଚିତ ଭାବରେ, ମୋର ବହୁତ ଅଛି ଅନୁଭୂତି। ତେଣୁ ଭଗବାନ ଯଦି ପ୍ରକୃତରେ ଆମର ଯମରାଜ ଷଷ୍ଠସ୍କନ୍ଧରେ କହିଛନ୍ତି ସେ କଥା, ଯେତେବେଳେ ହିରଣାକ୍ଷ ମୃତ୍ୟୁବରଣ କଲା, ଭଗବାନ ଭଗବାନ ବରାହ ରୂପରେ ଆସି ତାକୁ ହତ୍ୟା କରିଥିଲେ ହିରଣ୍ୟାକ୍ଷକୁ, ତେଣୁ ସେହି ସମୟରେ ହିରଣ୍ୟକଶିପୁ ହିରଣ୍ୟାକ୍ଷର ପତ୍ନୀ ତାଙ୍କର ପୁତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି, ନିଜ ମା' ଦିତିକୁ ମଧ୍ୟ ସାନ୍ତ୍ୱନା ଦେଉଛନ୍ତି। ସେହି ସମୟରେ ସେ କଥାଟି କହିଛନ୍ତି ଯେ ଜଣେ ରାଜା ଥିଲେ, ଉଷିନର ଦେଶର ରାଜା ଥିଲେ, ତାଙ୍କ ନାଁ କ'ଣ, ସେ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେ କ'ଣ କଲେ, ସପ୍ତମ ସ୍କନ୍ଧ ସେ ରାଜା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ଉଷିନ ରାଜା ସୁଯୋଗ୍ୟ ମୃତ୍ୟୁବରଣ କଲେ, ତାଙ୍କର ବହୁତ ପତ୍ନୀ ଥିଲେ, ତେଣୁ ସେମାନେ ସବୁ କ୍ରନ୍ଦନ କରୁଛନ୍ତି। କ୍ରନ୍ଦନ କରୁଥିଲା ବେଳେ ସେହି ସମୟରେ ଯମରାଜ ଆସି ପହଞ୍ଚିଲେ, ଯମରାଜ ଆସି ଗୋଟେ ଛୋଟ ବାଳକ ରୂପରେ ଆସି ପହଞ୍ଚନ୍ତି, ଛୋଟ ବାଳକ ରୂପରେ ଆସି ସେ ଦେଖିକିରି, କାରଣ ସେ ନେଇପାରୁନାହାନ୍ତି ଯମରାଜମାନେ, ଯମରାଜ ତାଙ୍କ ଦୂତମାନେ ନେଇପାରୁନାହାନ୍ତି, ଯେହେତୁ ଏଇଠି ବସି କ୍ରନ୍ଦନ କରୁଛନ୍ତି ସେ ନେଇପାରୁନାହାନ୍ତି, ତେଣୁ ସେ ବାଧ୍ୟ ହେଇକି ଗୋଟେ ଛୋଟ ପିଲା ରୂପରେ ଆସି ପହଞ୍ଚିଲେ। ତେଣୁ ସେଇଠି ସେ କହିଛନ୍ତି, ଅହୋ ବୟମ୍ ଧନ୍ୟତମା ଜଗତ୍ର ତ୍ୟକ୍ତା ପିତୃଭ୍ୟା ନ ବିଚିନ୍ତୟାମ ଅବ୍ୟକ୍ତମାଣ ଅବଳା ଦୁକାଦି ବି ସରକ୍ଷିତା ରକ୍ଷତି ଜୋହି ଗର୍ଭେ। ଅହୋ ବୟତମା, ସେ କହୁଛନ୍ତି ଦେଖନ୍ତୁ ଆମେ ସେ ସ୍ତ୍ରୀ ଲୋକମାନଙ୍କ ପାଖରେ ସ୍କନ୍ଦନ କରୁଛନ୍ତି, ତେଣୁ ସେ କହୁଛନ୍ତି ଆମ ପ୍ରଭାତ ମହାରାଜ ଭାବରେ କହିଛନ୍ତି ପ୍ରକୃତରେ ସ୍ତ୍ରୀ ଲୋକମାନେ ସ୍କନ୍ଦନ କରୁଥିଲେ କାହିଁକି ନା ତାଙ୍କର ସ୍ୱାମୀ ଚାଲିଗଲେ ସ୍କନ୍ଦନ କରୁନଥିଲେ, ତାଙ୍କୁ ସତ୍ୟ ହେବାକୁ ପଡ଼ିବ, ସ୍ୱାମୀଙ୍କ ସାଙ୍ଗରେ ସେ ସତୀ ହେବେ, ସେଥିପାଇଁ ସେ ସ୍କନ୍ଦନ କରୁଥିଲେ। ତେଣୁ ଯମରାଜ ସେ କହୁଛନ୍ତି ଯେ ଆମେ ଆମ ଭଳି ଛୋଟ ପିଲା, କିନ୍ତୁ ଆମେ କେତେ ଧନ୍ୟତମା, କାହିଁକି ତ୍ୟକ୍ତା ପିତୃଭ୍ୟା ନ ବିଚିନ୍ତୟାମ, ଆମର ପିତାମାତା ନାହାନ୍ତି କିନ୍ତୁ ତଥାପି ଆମର ଚିନ୍ତା ନାହିଁ, ଅଭ୍ୟକମାଣ ଅବଳା ବୃକାଦେବି, ବୃକାଦେବି ଯେକୌଣସି ମୁହୂର୍ତ୍ତରେ ଜଣେ ମୃତ୍ୟୁବରଣ କରିଯିବ, ଦୁଃଖ ଭାଗ ଇତ୍ୟାଦି ସବୁ ଦୋକାନ କରିଦେବେ ଜଣକୁ ସରକ୍ଷିତ ରକ୍ଷିତି ଜୋଇ କରିବେ ଗର୍ଭରେ ଜଣକୁ ବଞ୍ଚିପାରିବ କି ସାତ ମାସ ଜଣ ରହୁଛି ଗର୍ଭରେ ମାତୃ ଗର୍ଭରେ ଜଣେ ବଞ୍ଚିପାରିବ ନାହିଁ ଭଗବାନ ଯଦି ରକ୍ଷା ନ କରିବେ ସେ ବଞ୍ଚିପାରିବ ନାହିଁ ତେଣୁ ମାତୃ ଗର୍ଭରୁ ଆରମ୍ଭ କରି ଏ କଥାଟି ତ ଏମିତି ରହିବ ଏଭଳି ଭାବରେ ସେ କହିବେ ହିରଣ୍ୟକ୍ଷୀକୁ ସେମାନଙ୍କୁ ସାନ୍ତ୍ୱନା ଦେବେ କିନ୍ତୁ ଏତେ ଜ୍ଞାନ ରହିକି ମଧ୍ୟ ସେ ଭଗବାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଯିବେ ବୈକୁଣ୍ଠ ଲୋକକୁ ଯିବେ ଯେତେବେଳେ ଭଗବାନଙ୍କ ବ୍ରାହ୍ମଣ ଅବତାରରେ ଆସିଲେ ସେ କଥା କହିବେ ବଳିଙ୍କୁ ସେ କଥା କହିବେ ହରି ଭୟ କରିକିରି ରୁଚି ଗଲେ ଏ କଥା କହିବେ ବ୍ରାହ୍ମଣଦେବ ତେଣୁ ଇଏ ଯେଉଁ ଭଗବାନ ଯେଉଁ ରକ୍ଷା କରୁଛନ୍ତି ସେ ରକ୍ଷିତା ରକ୍ଷତି ଯୋଗ କରିବେ ଗର୍ଭରେ ଯଦି ଭଗବାନ ରକ୍ଷା ନ କରିବେ ତାହେଲେ ଜଣେ ବଞ୍ଚିପାରିବ ନାହିଁ ତେଣୁ ଆମର ଯେତିକି ରହିଛି ଜୀବନ ପରିମାଣ ରହିଛି ଯେତିକି ବର୍ଷ ରହିଛି ଆୟୁଷ ସେତିକି ବର୍ଷ ଭିତରେ ଅନେକ ଅସୁବିଧା ଆସୁଛି ଯେକୌଣସି ଜଣେ ମୃତ୍ୟୁବରଣ କରିପାରିବ କିନ୍ତୁ ଭଗବାନ ଯଦି ନ ରଖିତା ଚେତ୍ ଭଗବାନ ପ୍ରତିକ୍ଷଣ ପ୍ରତିକ୍ଷଣରେ ଭଗବାନ ରକ୍ଷା କରୁଛନ୍ତି ନ ବେଦମି କେମିତି ଜଣେ ବଞ୍ଚିପାରିବ ଭଗବାନ ଯଦି ରକ୍ଷା ନ କରିବେ ଜଣେ ବଞ୍ଚିପାରିବ ନାହିଁ ତେଣୁ ଏ ଯେଉଁ ଅଜଗର ମୁଖରେ ଅଜଗର ପ୍ରତି ଭୟ ରହିବା ସ୍ୱାଭାବିକ କିନ୍ତୁ ଭଗବାନଙ୍କ ଭକ୍ତମାନେ ଭଗବାନଙ୍କ ସଖାମାନେ ତାଙ୍କର ଭୟ ଆସୁନାହିଁ କାରଣ ଭଗବାନ ଯାହାଙ୍କର ସଖା ଭଗବାନ ଯାହା ନିଜର ବ୍ୟକ୍ତି ତାଙ୍କର ଭୟ ରହିବ ନାହିଁ ଭୟ ଭାଗବତ ବିକାଶ କେନ୍ଦ୍ର ବର୍ଣ୍ଣନା କରାଯାଏ ଭୟ କେତେବେଳେ ଆସେ ନବଜଗତରେ ଏକଥା ରାଜା ନିମ୍ନକୁ କହୁଛନ୍ତି ଭୟ କେତେବେଳେ ଆସୁଛି ଭୟମ ଦ୍ୱିତୀୟା ନିବେଶ ତସ୍ୟା ଈଶାଦପିତସ୍ୱ ବିପର୍ଯ୍ୟୟ ସ୍ମୃତି ତନ୍ମାୟାତ ବୁଦ୍ଧାବଜେତମ୍ ଭକ୍ତିକ ଏସମ୍ ଗୁରୁଦେବତାତ୍ମା ଜଣଙ୍କର ଭୟ କେତେବେଳେ ଆସୁଛି ଦ୍ୱିତୀୟାଭିନିବେଶ ଯେମିତି ଆମେ ସ୍ୱପ୍ନରେ ରାତିରେ ଶୋଇପଡ଼ିଲେ ସ୍ୱପ୍ନ ଦେଖୁଛେ ଦିନରେ ମଧ୍ୟ ଶୋଇଲେ ସ୍ୱପ୍ନ ଦେଖୁଛନ୍ତି ତେଣୁ ଏ ସ୍ୱପ୍ନର ଉଦାହରଣ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ଭାଗବତର ଅନେକ ସ୍ଥାନରେ ଏ ସ୍ୱପ୍ନର ଉଦାହରଣ ଦିଆଯାଏ ଏ ସ୍ୱପ୍ନ ଦ୍ୱାରା ମଧ୍ୟ ଆମେ ଆତ୍ମତତ୍ତ୍ୱକୁ ପ୍ରାପ୍ତ ହୋଇପାରିବା ସ୍ୱପ୍ନ ଦ୍ୱାରା ଆମେ ଯେତେବେଳେ ଶୋଇପଡ଼ୁଛେ ସ୍ୱପ୍ନ ଦେଖୁଛେ ସେତେବେଳେ ଆମେ ଏ ଶରୀରରୁ ବୁଲି ଯାଉଛେ ସେତେବେଳେ ଆଉ ଗୋଟେ ଶରୀର ବୋଲି ଆମେ ଭାବୁଛେ ନିଜକୁ ଏ ଶରୀରରୁ ବୁଲି ଯାଉଛେ ସେହିଭଳି ଭାବରେ ଯେତେବେଳେ ଆମେ ନିଦ୍ରା ଭାଙ୍ଗି ଯାଉଛି ସେତେବେଳେ ଆମେ ଭାବୁଛେ ସେ ଯେଉଁ ସ୍ୱପ୍ନ ଦେଖୁଛେ ସେଇଟା ମିଥ୍ୟା ଏଇଟା ହେଉଛି ସତ୍ୟ ଏ ଶରୀରଟା ସତ୍ୟ ବୋଲି ଭାବୁଛେ ତେଣୁ ସେ ଦିବା ଏଇଟା ହେଉଛି ଦିବା ସ୍ୱପ୍ନ ସେଇଟା ହେଉଛି ରାତି ସ୍ୱପ୍ନ କିନ୍ତୁ ଯାହା ହେଉ ସ୍ୱପ୍ନରେ ଯେଉଁ ଆମେ ଦେଖୁଛେ ଆମକୁ ବାଘ ଖାଇଯାଉଛି ବାଘ ବଢ଼ୁଛି ବା ଏଇଭଳି ଭାବରେ ଭୟ ପାଉଛେ ମୃତ୍ୟୁବରଣ କଲାବେଳେ ଭୟ ମୃତ୍ୟୁର ଭୟ ପାଉଛେ କିନ୍ତୁ ଯେତେବେଳେ ସ୍ୱପ୍ନ ଭାଙ୍ଗି ଯାଉଛି ସେତେବେଳେ ଭୟ ଚାଲି ପଡ଼ୁଛି ତେଣୁ ଏ ଭୟ ହେଉଛି ସେଇଟା କ ବର୍ଗ କ ବର୍ଗରେ ଏ ଭୟଟା ରହୁଛି କ ଭ ଭ ନ କ ବର୍ଗ ଭୌତିକ ଜଗତରେ କ ବର୍ଗରେ ସମସ୍ତେ ରହିଛନ୍ତି ଆମେ ଏଇ ଯେଉଁ କଥା କହୁଛେ ଏଇ କଥା ଆମକୁ ଅପବର୍ଗ ରାସ୍ତାକୁ ନେଇଯାଉଛି ଆମକୁ କାଲି କଥାରେ କହୁଥିଲୁ ସ୍ଥାନ ପ୍ରସଙ୍ଗା ମୌବ୍ୟ ସମ୍ବିତ ଭବନ୍ତି ହୃତ୍କର୍ମର ସାହାଣୀ କଥା ତଦ୍ଦୋଷଣା ଆସୁ ଅପବର୍ଗ ଅପବର୍ଗ ରାସ୍ତାରେ ଆମେ ଚାଲୁଛେ ଭଗବାନ କଥା ଶୁଣିଲା ମାନେ ଜଣେ ଭୟମୁକ୍ତ ହୋଇଯିବ ଆଉ ଯେଉଁମାନେ ଭଗବାନ ଭକ୍ତ ତାଙ୍କ କଥା କ'ଣ କହିବା ଏ ପବର୍ଗରେ ସମସ୍ତେ ରହିଛନ୍ତି ଭୌତିକ ଜାଗାରେ ସମସ୍ତେ ପବର୍ଗରେ ରହିଛନ୍ତି ତେଣୁ ସମସ୍ତଙ୍କୁ ପରିଶ୍ରମ କରିବାକୁ ପଡ଼ୁଛି ପରିଶ୍ରମ କଲେ ଯେମିତି ପାଟିରୁ ଫେଣ ବାହାରୁଛି ଘୋଡ଼ା ଯେଉଁ ଗାଡ଼ି ଟାଣୁଛି ପାଟିରୁ ଫେଣ ବାହାରୁଛି ସେଇଭଳି ଭାବରେ ଆମେ ବହୁତ ପରିଶ୍ରମ କରି ଥୁକି ଯାଉଛେ ଏବଂ ଏତେ ପରିଶ୍ରମ କଲେ ମଧ୍ୟ ସବୁକିଛି ବ୍ୟର୍ଥ ହୋଇଯାଉଛି ଅବର୍ଗରେ ଅଛି ଯେଉଁମାନଙ୍କୁ ସବୁ ବ୍ୟର୍ଥ ହୋଇଯାଉଛି ଏବଂ ସମସ୍ତଙ୍କର ଭୟ ରହିଛି ଛୋଟ ପ୍ରାଣୀଟାର ଅପବାଦ ମହାରାଜ କହନ୍ତି। ଦେଖିବ ଗୋଟେ ଛୋଟ ଜୀବ ଗୋଟେ ପକ୍ଷୀଟେ ସେଠି ଖାଉଥିବ, ତାର ଖାଦ୍ୟ ଚାରିଆଡ଼ୁ କଂସା କରୁଥିବ, ଚାରିଆଡ଼ୁ ଲକ୍ଷ୍ୟ କରୁଥିବ, କାହିଁକି ନା ଭୟ, କେତେବେଳେ ମୃତ୍ୟୁବରଣ ଭୟ, ମୃତ୍ୟୁ ଭୟଟା ସମସ୍ତଙ୍କର। ତେଣୁ ଅନ୍ତିମ ପ୍ରଭାବ ହେଉଛି ମୃତ୍ୟୁ, ମୃତ୍ୟୁଟା ସବୁଠାରୁ ପ୍ରଭାବ ହେଉଛି ମୃତ୍ୟୁ ଭୟ। ତେଣୁ ଆମେ ଯେତେବେଳେ ଏ ଯେଉଁ ପ୍ରଭାବ ରାସ୍ତାରେ ରହିଛେ, ଭଗବାନ କଥା ଶ୍ରବଣ କରୁଛେ, ସେତେବେଳେ ଆମେ ଅପବର୍ଗ ରାସ୍ତାରେ ଆସୁ, ଅପବର୍ଗ ଅଟକନି, ବହୁତ ଦିନ ସମୟ ଲାଗିବନି ଅପବର୍ଗ ରାସ୍ତାରେ ଯିବା ପାଇଁ, ନିର୍ଭୟ ହେବା ପାଇଁ ଆସୁ, ଖୁବ୍ ଶୀଘ୍ର ସେମାନେ ଅପବର୍ଗ ରାସ୍ତାରେ ପ୍ରବେଶ କରିବେ, ଆସୁ ଅପବର୍ଗ ଅଟକନି। ତେଣୁ ଅପବର୍ଗ ରାସ୍ତାରେ କ'ଣ ସବୁ ଅଛି ନା, ସେଠି ଅଛି ଶ୍ରଦ୍ଧା, ରତି, ଭକ୍ତି, ଅନୁକ୍ରମ ସ୍ତୁତି, ଗୋଟିଏ ପରେ ଗୋଟିଏ ଆସିବ। ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି, ଅବଶ୍ୟ ରଖିବେ କୃଷ୍ଣ, ବିଶ୍ୱାସ ପାଳନ, ଇଏ ହେଉଛି ଷଡ଼ାଙ୍ଗ ଶରଣାଗତିର ଗୋଟିଏ ଅଙ୍ଗ। କ'ଣ ସେଠି ତ ଷଡ଼ାଙ୍ଗ ଶରଣାଗତି ହେବେ ଯାହାର ଶୁଣେ ଶ୍ରୀନନ୍ଦ କୁମାର କ'ଣ ସାର କ'ଣ ଆତ୍ମନିବେଦନ ଯେଉଁ ରହିଛି, ତେଣୁ ଇଏ ହେଉଛି ଛଡ଼ାଙ୍କ ଶରଣାଗତି। ଆମେ ଯେତେବେଳେ ସ୍ୱପ୍ନରେ ଦେଖୁଛେ, ସ୍ୱପ୍ନ ଯେତେବେଳେ ଭାଙ୍ଗିଯାଉଛି ଆମର ଭୟ ଚାଲିଯାଉଛି। ସେହିଭଳି ଭାବରେ ଭୟଂ ଦ୍ୱିତୀୟା ଭିନିବେଶତଃ, ଭୟ ଜଣକ କେତେବେଳେ ଆସୁଛି ନା, ଯେତେବେଳେ ଆମେ ଭଗବାନ ଭୁଲି ଯାଉଛେ, ଦ୍ୱିତୀୟ ଅଭିନିବେଶ ଆସୁଛି। ଆମେ ଯେ ଭଗବାନଙ୍କର ଏଇ ଯଦି ଏଇ ଅଭିନିବେଶ ରହିବ, ଭଗବତ ଅଭିନିବେଶ ରହିବ, ତାହେଲେ ଜଣଙ୍କର ଭୟ ହେବ ନାହିଁ। ଅଭୟ ଯେଉଁ ସେ ଅଭୟତା ପ୍ରାପ୍ତ ହେବ, ଏ ଯେଉଁ ଷୋଡ଼ଶ ଅଧ୍ୟାୟର ପ୍ରଥମ ଶ୍ଳୋକରେ ଏ କଥାଟି କୁହାଯାଇଛି, ଅଭୟ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଅଭୟ, ଇଏ ହେଉଛି ଦୈବୀ ଗୁଣ। ଭଗବଦ୍ଗୀତାରେ ଗୀତା ମହାତ୍ମାରେ ଏଇଟା ବର୍ଣ୍ଣନା କରାଯାଇଛି। ଏ ଶ୍ଳୋକଟି ଜଣେ ଜଣେ କାଳ ଆବୃତ୍ତି କରିବ, ତାହେଲେ ସେ ଅଭୟତା ପ୍ରାପ୍ତ ହୋଇଯିବ। ଥରେ ଷୋଡ଼ଶ ଅଧ୍ୟାୟର ମହାତ୍ମାରେ ଏଇଟା ବର୍ଣ୍ଣନା କରାଯାଇଛି। ଥରେ ଜଣେ ରାଜା ଥିଲେ ଗୁଜୁରାଟର ସୌରାଷ୍ଟ୍ର ନଗରରେ ରାଜା ଥିଲେ, ତାଙ୍କ ନାଁ ହେଉଛି ଖଡ଼ଗବାହୁ ରାଜା। ତାଙ୍କର ଗୋଟେ ହାତୀ ଥିଲା, ତାର ନାଁଟି ହେଉଛି ଅରିମର୍ଦ୍ଦନ ହାତୀ। ସେ ମତ ହେଇଯାଇଥିଲା, ପାଗଳ ହେଇଯାଇଥିଲା, ତେଣୁ ସେ ଯେଉଁ ବନ୍ଧା ହେଇକି ରହିଥିଲା, ସେ ବାହାରି ଯାଇକି ପାଗଳ ହେଇଯାଇ ବାହାରି ଯାଇକି ସମସ୍ତେ ଭୟ କରିକି ପଳେଇ ଯାଉଛନ୍ତି। ଏହି ସମୟରେ ଜଣେ ବ୍ରାହ୍ମଣ ଏହି ଷୋଡ଼ଶ ଅଧ୍ୟାୟକୁ ପାଠ କରନ୍ତି, ଭଗବଦ୍ଗୀତାର ଷୋଡ଼ଶ ଅଧ୍ୟାୟକୁ ପାଠ କରନ୍ତି ସବୁଦିନେ, ସେ ସ୍ନାନ କରି ଆସୁଛନ୍ତି। ତେଣୁ ଲୋକମାନେ ଦେଖିଲେ ସେ ହାତୀଟି ସେଇଆଡ଼କୁ ଯାଉଛି, ତେଣୁ ତାଙ୍କୁ ବହୁତ ପାଟିକି କହୁଛନ୍ତି, ହେ ବ୍ରାହ୍ମଣ ଦେବ, ଏ ହାତୀ ଆସି ପାଗଳ ହେଇଯାଇଛି, ଆପଣ ଟିକେ ପଳେଇ ଯାଆନ୍ତୁ, ଆସନ୍ତୁନି, ଆଗକୁ ଆସନ୍ତୁନି। କିନ୍ତୁ ସେ ତାଙ୍କର ଭଗବାନଙ୍କର ଭଗବଦ୍ଗୀତା ପାଠ କରୁଛନ୍ତି, ଅଭୟଙ୍କ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନ ଦମସ୍ତ ଯଜ୍ଞାସ୍ତ ସଦା କପା, ଏଇସବୁ ରହିଛି ଶ୍ଳୋକ, 24 ଶ୍ଳୋକ ରହିଛି ଷୋଡ଼ଶ ଅଧ୍ୟାୟରେ। ତେଣୁ ଏହି ସମୟରେ ସେ ବ୍ରାହ୍ମଣ ଜଣଙ୍କ ଷୋଡ଼ଶ ଅଧ୍ୟାୟ ପଢ଼ି ହାତୀକୁ ଛୁଇଁ ଦେଲେ, ହାତୀ ଶାନ୍ତ ପଡ଼ିଗଲା। କିନ୍ତୁ ରାଜା ଯେତେବେଳେ ଦେଖିଲେ ଏଭଳି ମତ ହାତୀକୁ, ଏ କ'ଣ ମନ୍ତ୍ର ପାଠ କଲେ ଏ ମତେ ହାତୀକୁ, କିଛି ସାଧାରଣତଃ ମାହନ୍ତ ମାନେ କ'ଣ ଆଙ୍କୁଶରେ ହାତୀକୁ ଆୟତ୍ତ କରନ୍ତି, କିନ୍ତୁ ଇଏ ଗୋଟେ ମନ୍ତ୍ର ପଢ଼ିଦେଲେ ହାତୀ ଆୟତ୍ତ ହେଇଗଲା। ତେଣୁ ରାଜା ତାକୁ ପଚାରିଲେ, କ'ଣ ତମେ କ'ଣ ମନ୍ତ୍ର ପଢ଼ିଲ? ତେଣୁ ସେ ଷୋଡ଼ଶ ଅଧ୍ୟାୟଟି ତମକୁ କହିଲେ, ଭଗବଦ୍ଗୀତାର ଷୋଡ଼ଶ ଅଧ୍ୟାୟ, ତେଣୁ ଏଇଟାକୁ ଶ୍ରବଣ କଲେ ଏବଂ ସେ ମଧ୍ୟ ନିର୍ଭୟ ହେଇଗଲେ ଏ ଷୋଡ଼ଶ ଅଧ୍ୟାୟ ପାଠ କରି, ତେଣୁ ସେ ମଧ୍ୟ ଭଗବତ ଧାମ ପ୍ରାପ୍ତ ହେଲେ, ପରମଗତି ପ୍ରାପ୍ତ ହେଲେ। ଏହି ପ୍ରସଙ୍ଗରେ ଆମେ ପ୍ରଭୁ କେତେ ସମୟ ଯାଏ କହିବା କି ଭଗବତ, ତାପରେ ନଅଟା 15:20 ପର୍ଯ୍ୟନ୍ତ କହିଲେ ଚଳିବ ଭଗବତ। ତେଣୁ ଇଏ ଯେଉଁ ଆମର ମନ୍ଦିରରେ ସେଭଳି ଭାବରେ ଗୋଟେ ଶ୍ରୀଶ୍ରୀମନ୍ତ ଗୌରବ ସେ ମହାରାଜର ଅନ୍ତର୍ଧାନରେ ମନ୍ଦିରରେ ଭକ୍ତମାନଙ୍କ ଭିତରେ ସେଭଳି ଭାବରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥିଲା, ତେଣୁ ଆମର ସୁଷମା ଭକ୍ତିଶ୍ରଦ୍ଧାନନ୍ଦ ସେ ମହାରାଜ ତାକୁ କହିଥିଲେ ଆମକୁ ଦେଇଥିଲେ କିନ୍ତୁ ସବୁଦିନେ ଏ ଭଗବତର ସରସ୍ୱତୀ ପାଠ କର କିନ୍ତୁ ସବୁଦିନେ ସନ୍ଧ୍ୟା ସରିଲା ପରେ ସନ୍ଧ୍ୟାର ଭଗବଦ୍ଗୀତା ପାଠ ରହିଛି 7:30-8:30 ହେଇସାରିଲା ପରେ ଭଗବାନ ବିଶ୍ରାମ ଦେଲା ପରେ ତାପରେ ସମସ୍ତେ ଯାଇ ଆମେ ସେ ପୁରୁଣା ଯେଉଁ ପ୍ରସାଦ ହଲ୍ ଥିଲା ସେ ହଲ୍ରେ ସରସ୍ୱତୀ ପାଠ କରନ୍ତି ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା ସେଟା ସରସ୍ୱତୀ ତେଣୁ ଆମର ଭୟ ଆସୁଛି କେତେବେଳେ ନା ଯେତେବେଳେ ଆମେ ଭଗବାନ ଭୁଲି ଯାଉଛେ ଭୟମ ଦ୍ୱିତୀୟ ନିବେଶ ଈଶା ପେଜସ୍ ବିପର୍ଯ୍ୟୟ ହେଉଛି ସ୍ମୃତିର ବିପର୍ଯ୍ୟୟ ସ୍ମୃତିର ବିପର୍ଯ୍ୟୟ ତେଣୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ ତନ୍ମାୟାତ ବୁଦ୍ଧାବଧେତଂ ଭଗବାନଙ୍କ ଭଜନ କରିବେ ଭକ୍ତିକ ଏସବୁ ଗୁରୁଦେବତାତ୍ମା ଭଗବାନ ଗୁରୁ ତାଙ୍କର ଶରଣରେ ଗଲେ ଜଣେ ଅଭୟତା ପ୍ରାପ୍ତ ହେବେ ତେଣୁ ଏ ଯେଉଁ ରହିଛି ଶରଣଙ୍କ ଶରଣାଗତି ଇଏ ହେଉଛି ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ତା ଭୟ ଆସିବ ନାହିଁ ଭଜ ରେ ମନ ଶ୍ରୀ ନନ୍ଦ ନନ୍ଦ ଅଭୟ ଚରଣର ଗୋବିନ୍ଦ ରେ ଭଜ ରେ ମନ ଶ୍ରୀ ନନ୍ଦ ନନ୍ଦ ଅଭୟ କିନ୍ତୁ ସେ ଯାଇକି ସେଠି କ'ଣ କରିବେ କେହି ନାହାନ୍ତି ଚିହ୍ନାପତ୍ର କେହି ନାହାନ୍ତି ଜଣେ ଏମିତି ଖାଲି ଦେଖା ହେଇଗଲେ ପଚାରିଥିଲେ କହିଲେ ତାଙ୍କ ପୁଅ ଗୋପାଳ ଅଗ୍ରୱାଲ ଥିଲେ ଆମେରିକାରେ ତାଙ୍କୁ କହିଦେଇଥିଲେ ତାଙ୍କ ପୁଅକୁ କୁହ ମୋତେ ଗୋଟେ ଦେବେ ସ୍ପନ୍ସରସିପ୍ ସେ ଏଇ ସ୍ପନ୍ସର ତାପରେ ଆସିଯାଇଥିଲା କେହି ଦେଖିଲାବେଳକୁ କେହି କେହି ତାଙ୍କ ନିଜର କେହି ନାହାନ୍ତି ଲୋକ କିନ୍ତୁ ତଥାପି ଭଗବାନଙ୍କ ଉପରେ ଭରସା ରହିଛି ଭଗବାନ ହିଁ ରକ୍ଷା କରିବେ ଏଇ ଭରସା ରହିଛି ତାଙ୍କର ପାଖରେ ମଧ୍ୟ ବେଶୀ କିଛି ପଇସା ନାହିଁ 40 ଟଙ୍କା ରହିଛି ଇଏ ହେଉଛି ଭଗବାନଙ୍କ ବିଶ୍ୱାସ ଦୃଢ଼ ବିଶ୍ୱାସ ଏଇଟା ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ ଏଇ ଯେଉଁମାନେ ଏଇ ସ୍ତର ପ୍ରାପ୍ତ ହେଇଛନ୍ତି ତାଙ୍କର ଅଭୟ ଆସିବ ଭୟ କରିବେ ନାହିଁ ସେମାନେ ଆମେ ଥରେ ସୁଷମା ଗୌରବନ୍ଦ ସେ ମହାରାଜ ମନ୍ଦିରରେ କ୍ଲାସ୍ ଦେଉଥିବା ଅନୁସାରେ କୃଷ୍ଣଙ୍କ ଅନୁସାରେ କ୍ଲାସ୍ ଦେଉଥିଲା ବେଳେ ଭାଗବତଙ୍କୁ କ୍ଲାସ୍ ଦେବାକୁ ସକାଳ 8:00 କାଲି ଚାଲେ 3 ଘଣ୍ଟା ଧରି କ୍ଲାସ୍ ଚାଲେ ସେ ସମୟ ଭୂମିକମ୍ପ ଆରମ୍ଭ ହୋଇଗଲା ମନ୍ଦିରରେ ସବୁ ଭକ୍ତମାନେ ଯେଉଁ ବସିଥିଲେ ସବୁ ପଳାଇଗଲେ କିନ୍ତୁ ଅବଶ୍ୟ ମୁଁ ସେଠି ନଥିଲି ମୁଁ ଶୁଣିଛି କଥାଟା ପରେ ଶୁଣୁଛି କିନ୍ତୁ ମହାରାଜ ତାଙ୍କର ଭଗବତ କଥା ଚାଲିଛି ସେଭଳି ଭାବରେ ତାଙ୍କ ଭୟ ନାହିଁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଉଥିଲେ ବାସ୍ୟ ଯୋଗୁଁ ଯାଉଥିଲେ ସେଇ ସମୟରେ ଝଡ଼ ଆସିଲା ଯେତେବେଳେ ଝଡ଼ ଆସିଲା ସମସ୍ତେ ବ୍ୟତିଗ୍ରସ୍ତ ହେଇଗଲେ ପ୍ରଶାନ୍ତ ମହାସାଗରରେ ବହୁତ ମୃତ୍ୟୁବରଣ କରିବାର ବହୁତ ସମ୍ଭାବନା ରହିଛି ଏଭଳି ଭାବେ ସମସ୍ତଙ୍କ ଭୟ ରହିଛି କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କର ଭଗବାନଙ୍କ ଭଜନ କରୁଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେ। ଭଗବାନଙ୍କର ଉପରେ ଯେଉଁମାନଙ୍କୁ ଭରସା ରହିଛି ଭଗବାନ ଭକ୍ତ ଯେକୌଣସି ପରିସ୍ଥିତି ମଧ୍ୟ ସେମାନେ ଭୟଭୀତ ହୁଅନ୍ତି ନାହିଁ। ଇଏ ହେଉଛି ଭଗବାନଙ୍କ ଭକ୍ତଙ୍କର ଲକ୍ଷଣ ହେଉଛି ସେଇଟା। ତେଣୁ ଆଜି ଇଏ ଯେଉଁ ସାଙ୍ଗ ବାଳକମାନେ ସେମାନେ କହୁଛନ୍ତି ଯେ ବକାଳୀ ବକୁକୁ ହତ୍ୟା କରିଥିଲେ ବକାଳୀ ଭଗବାନଙ୍କର ପ୍ରଥମେ ଗାଭୀ ତାରଣ ବସା ତାରଣ କରୁଥିଲେ ସେହି ସମୟରେ ଏଇ ବୃନ୍ଦାବନରେ ବକରଙ୍କ ଅସୁର ଆସିଥିଲା ଏ ଅଗାସୁର ଭାଇ ବକାସୁର ବକାସୁର ଆସିଥିଲା ଏ ବିରାଟଙ୍କ ଧାରଣ କରିଥିଲା। ତେଣୁ ଭଗବାନ ଛୋଟ ବାଳକ 3 ବର୍ଷ 4-5 ବର୍ଷର କଥା ସେହି ସମୟରେ ଯାଉଛନ୍ତି ବାଘୀ ଚାରଣ କରିବା ପାଇଁ ସରି ବର୍ଷା ଚାରଣ କରିବା ପାଇଁ ଯାଉଛନ୍ତି ଏତେ ଛୋଟ ପିଲା କିନ୍ତୁ ତାହାର ପାଟିକୁ ଚିଡ଼ିଦେଲେ କିଭଳି ଭାବରେ ଗପ। ଆମର ଜଣେ ଓଡ଼ିଆ କବି ରଚନା କରିଛନ୍ତି କେବେ ଚନ୍ଦ ଜାଣେ ନନ୍ଦଳାର ଟିକି ପିଲାଟି କେଡ଼େ ଛନ୍ଦ ଜାଣେ ଟିକି ପିଲା ବୋଲି ଯାହାକୁ ବୋଲନ୍ତି ଟିକି ପିଲା ବୋଲି ଯାହାକୁ ବୋଲନ୍ତି ଚିରି ପକାଇଲା ବକର ପାଟି କେଡ଼େ ଛନ୍ଦ ଜାଣେ ଜନମ କାଳେ ଏଞ୍ଚୁଡ଼ି ସାଳେ କୁଆଁ କୁଆଁ ହୋଇ ରବିଲା ଛଳେ ଜନ୍ମ କାଳେ ଏଞ୍ଚୁଡ଼ି ସାଳେ କୁଆଁ କୁଆଁ ହୋଇ ରବିଲା ଛଳେ ରବିଣା କୋଳରେ କ୍ଷୀର ସହିତରେ ରବିଣା କୋଳରେ କ୍ଷୀର ସହିତରେ ପୁତନା ଅସୁରି ପ୍ରାଣ ହେଲା କି କେଡ଼େ ଛନ୍ଦ ଜାଣିବ ସହି। ଏଇ କଥା ଅଘାସୁର ବଦଳା ନେବା ପାଇଁ ଆସିଛି ତାର ଭଉଣୀକୁ ହତ୍ୟା କରିଥିଲେ ଏଇ କୃଷ୍ଣ ତେଣୁ 6 ଦିନ ରହିଥିଲେ କୃଷ୍ଣ ଅନ୍ତୁଟି ଶାଳରେ ଥିଲେ ସୂତିକା ଗୃହରେ ଥିଲେ ଜନମ କାଳେ କୁଆଁ କୁଆଁ ଭଗବାନ କୁଆଙ୍କ ରାବ ଦେଇଥିଲେ କ'ଣ ହେଇଥିବ ସବୁ ଜାଣି କହିପାରିବିନି କାରଣ ସବୁ କଥା ଠିକ ତତ୍ତ୍ୱଟା ଠିକ ନୁହଁ କାହିଁକିନା ଭଗବାନ ଯେଉଁ ଆସନ୍ତି ଭଗବାନ ଛୋଟ ସାମାନ୍ୟ ମନୁଷ୍ୟ ଭଳି ଆସନ୍ତି ନାହିଁ ବିଷ୍ଣୁ ରୂପରେ ଆବିର୍ଭାବ ହେଇଥିଲେ ଭଗବାନ ଦେବକୀଙ୍କ ଭାଗବତ ବର୍ଣ୍ଣନା କରାଯାଇଛି ଦେବକୀଙ୍କ ଗର୍ଭରେ ଯେଉଁ ଭଗବାନ ଆସିଛନ୍ତି ଯେଉଁ ଜନ୍ମ ହେଇଥିଲେ ଏ ଯେଉଁ ଭାଦ୍ର ଯେଉଁ ରହିଛି କୃଷ୍ଣଭକ୍ତ ଅଷ୍ଟମ ତିଥିରେ ଭଗବାନଙ୍କ ଜନ୍ମାଷ୍ଟମୀ ତିଥିରେ ଭଗବାନ ଛୋଟ ପିଲା ହିସାବରେ ଜନ୍ମ ହେଇନଥିଲେ ସେ ବିଷ୍ଣୁ ରୂପରେ ଆସିଥିଲେ ଚତୁର୍ଭୁ ଧାରଣ କରିଥିଲେ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଥିଲେ ତାପରେ ପିତା ବସୁଦେବ ମାତା ଦେବକୀ ତାଙ୍କୁ ବହୁତ ସ୍ତୁତି କଲେ ମାଙ୍କର ସ୍ତୁତିରେ ସାମାନ୍ୟ ବାଳକ ହେଇଯାଇଥିଲେ କିନ୍ତୁ ଯାହା ହଉ ଏଇଟା ଯେଉଁ ବର୍ଣ୍ଣନା କରାଯାଉଛି ଯେ ଛୋଟ ପିଲା ଥିଲେ 6 ଦିନର ହେଇଥିଲେ ସେତେବେଳେ ଭଗବାନ ମଧ୍ୟ ଯେତେବେଳେ ମହାପ୍ରଭୁ ଆସିଲେ ସେ ମଧ୍ୟ କ୍ରନ୍ଦନ କରୁଥିଲେ କାହିଁକି କ୍ରନ୍ଦନ କରୁଥିଲେ ନା ଜଗତବାସୀଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଯେତେବେଳେ ଆସିଲେ ସେ କ୍ରନ୍ଦନ କରନ୍ତି ତେଣୁ ଯେଉଁ ଲୋକମାନେ ଆସନ୍ତି ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଦର୍ଶନ କରିବା ପାଇଁ ସେମାନେ ଭଗବାନଙ୍କ ନାମ ନିଅନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେକୃଷ୍ଣ କୀର୍ତ୍ତନ କରନ୍ତି ସେଥିରେ ମହାପ୍ରଭୁ ହସୁଛନ୍ତି ମହାପ୍ରଭୁ କନ୍ଦନ କରନ୍ତି ଲୋକମାନଙ୍କୁ ହସି ମାନେ ଲୋକମାନଙ୍କୁ ମହାମନ୍ତ୍ର ଉଦ୍ଧାର କରିବା ପାଇଁ ତେଣୁ ସେହିଭଳି ଭାବରେ ଭଗବାନ ଯେତେବେଳେ ଛୋଟ ପିଲାଟି 6 ଦିନର ହେଇଥିଲେ ମାଙ୍କ କୋଳରେ ଥିଲେ ଏନ୍ତୁଟି ଶାଳରେ ଥିଲେ ସୂତିକା ଘରେ ଥିଲେ ସେହି ସମୟରେ ପୁତନା ଅସୁରୀ ଯାଇଥିଲା କି ଅଘାସୁରର ଭଉଣୀ ଯାଇଥିଲା ତେଣୁ ସେ ଭଗବାନ କ'ଣ କଲେ ନା ରବିଣ କୋଳରେ କ୍ଷୀର ସହିତରେ କ୍ଷୀରରେ ସ୍ଥାନରେ କୁଳକା କ'ଣ କାଳପଟ ବିଷ ବଳିକି ଆସିଥିଲା ତେଣୁ ଭଗବାନ ତାର କ୍ଷୀର ପାନ କରିବା ସହିତ ତାର ପ୍ରାଣଟି ମଧ୍ୟ ନେଇଗଲେ ଠିକ ଛୋଟ ପିଲା, ଛଅ ଦିନ ପିଲା। ସେଇଭଳି ଭାବରେ ପଦ୍ମ ତୋଳାର ସପରିଣ ପ୍ରକାଶ ବଳି ଛଡ଼େ କୋଳି ସେଦିନ ପାଂଶ ହୋଇଣ ରୋଷ ଲକ୍ଷେ ପଦ୍ମ ପାଣି ଦେଲା ଆଦେଶ। ପଦ୍ମ ତୋଳାର ସପରିଣ ପ୍ରକାଶ, ପଦ୍ମ ତୋଳାର ସପରିଣ ପ୍ରକାଶ ବଳି ଛଡ଼େ କାଳି ଦଳି ଦେଲା କି କେଡ଼େ ଚନ୍ଦ ଜାଣେ ରୋଷହି। ତେଣୁ ଏ କଥାଟି ଭାଗତ ନାହିଁ, ଅନ୍ୟ ପୁରାଣ ରହିଛି ଯେ କଂସ କହିଲା ମୋତେ ଲକ୍ଷ ପଦ୍ମ ପ୍ରଦାନ କର, ଲକ୍ଷ ପଦ୍ମ ଦେଇଦିଅ। ତେଣୁ ଯେଉଁ ରହିଛି କାଳିଆ ହ୍ରଦ ରହିଛି, ସେଇଠି ସବୁ ପଦ୍ମ ରହିଛି। ତେଣୁ ଭଗବାନ କ'ଣ କଲେ, ପଦ୍ମ ତୋଳାରସ କରିଣ ପ୍ରକାଶ ବଳି ଛଡ଼େ କାଳି ଦଳି ଦେଲାଟି, କାଳିଆକୁ ଦଳନ କଲେ ଭଗବାନ, କାଳିଆ ଦଳନ ଦେଲାଟି ରହିଛି। ସେଇଭଳି ଭାବରେ ବିଷାରି ପାଟି ଖାଇଲା ମାଟି ମାଲ ସୋଦା କି ଛାଟରେ ପିଟି, ବିଷାରି ପାଟି ଖାଇଲା ମାଟି ମାଲ ସୋଦା କି ଛାଟରେ ପିଟି, ଆକଟି ଦେଖାଣେ ତା ପାଟି ଭିତରେ, ଆକଟି ଦେଖାଣେ ତା ପାଟି ଭିତରେ ଅଶେଷ ବ୍ରହ୍ମାଣ୍ଡ ଦେଖାଇଲା କି କେଡ଼େ ଛନ୍ଦ ଜାଣେ ଦୋଷହି। ନନ୍ଦ ରାଜାର ଟିକି ପିଲାଟି କେଡ଼େ ଛନ୍ଦ ଜାଣେ ଦୋଷହି। ମୁଁ ଶ୍ରୀମନ୍ତ ଭାଗବତ କଥା କହୁଥିଲି ଏଠି ମାୟପୁରରେ, ଆମର ଯେଉଁ ରହିଛି ବରୁଣ ସେ ମହାରାଜଙ୍କର ଆଶ୍ରମ ରହିଛି ଭକ୍ତମାନଙ୍କୁ, ସେଠି ମୁଁ ଭାଗବତ କହୁଥିଲା ବେଳେ ଏଇ ଶ୍ଳୋକଟି ଏଇ ଗୀତଟି ବୋଲୁଥିଲି, ଯାହା ବି ଲେଖା ଥିଲା ମିଳିଗଲା। ତେଣୁ ଏଇଭଳି ଭାବରେ ଭଗବାନଙ୍କର ସାଙ୍ଗ ବାଳକମାନେ ସେମାନେ ତାଙ୍କର ଭୟ ନାହିଁ, କର ତାଡ଼ି ଦେଇ ଯାଇକରି ଅଭ, ଅଭ କହିଲେ ପାପ, ପାପର ପ୍ରତୀକ। ତେଣୁ କର ତାଡ଼ି ଦେଇକି ଜଣେ ପାପ କଲେ ମଧ୍ୟ ଭଗବାନଙ୍କର ଯଦି ଶରଣରେ ରହିଛନ୍ତି ତାହେଲେ ସେ ପାପରୁ ମୁକ୍ତ ହେଇଯିବେ। ଅଭରୁ ମୁକ୍ତ ହେଲେ ମାନେ ଭାଗବତ ମଧ୍ୟ ସେଟା ଶେଷକୁଟି ଅଛନ୍ତି ଯେ ଏକାଶ୍ରେ ନବଜଗତ ଶେଷକୁଟି କହିଛନ୍ତି, ଯଦି ଅଜ୍ଞାନବାଦ ଦେହରେ ପାପ ଉପସ୍ଥିତ କୃଷ୍ଣ ତାରେ ଶୁଦ୍ଧ କରେ ନା କରେ ପ୍ରାୟଶ୍ଚିତ। ପଞ୍ଚମ ଅଧ୍ୟାୟରେ ଶ୍ରୀଗୁଡ଼ି ଆସିଛନ୍ତି, ଏକାଦଶ ପଞ୍ଚମ ଅଧ୍ୟାୟରେ ସ୍ୱପାଦ ମୂଳଙ୍ଗତାପ୍ରିୟ ତତ୍ତ୍ୱାନିଭାବ ସେ ହରି ପରେଶ ବିକର୍ମ ଯୋତ୍ପତି କଥିତ ଦୁନୋଦି ସର୍ବଂ ହୃଦି ସନ୍ନିବିଷ୍ଟ। ଭଗବାନଙ୍କ ପାର୍ବତୀ ଯେଉଁମାନେ ଆଶ୍ରୟ ନେଇଛନ୍ତି, ଭଗବାନ ଭଜନ କରୁଛନ୍ତି, ଅନ୍ୟ କୌଣସି ଅନ୍ୟ କୌଣସି ଚିନ୍ତା ନାହିଁ, କେବଳ ଅନନ୍ୟ ଭାବରେ ଭଗବାନ ଭଜନ କରୁଛନ୍ତି। ହରି ଯିଏକି ପରେଶ୍ୱର ପରମ ନିୟନ୍ତ୍ରଣକାରୀ ଭଗବାନ ହରି, ସମସ୍ତଙ୍କୁ ସେ ମଙ୍ଗଳ ହରଣ କରନ୍ତି ସେ ହରି। ଯଦି କୌଣସି କାରଣରୁ ବିକର୍ମ କରିଦେଲେ, ପାପ କାର୍ଯ୍ୟ କିଛି କରିଦେଲେ, କଥିତ କୌଣସି କାରଣ ଯଦି ପାପ କରିଦେଲେ ତାହେଲେ ଦୁନୋଦି ସର୍ବଂ ହୃଦିଷ୍ଟ ବିଷ୍ଣୁ, ଭଗବାନ ନିଜେ ସମସ୍ତଙ୍କ ହୃଦୟ ରହିଛନ୍ତି, ସେ ତାଙ୍କର ପାପର କର୍ମ ପ୍ରତିକ୍ରିୟାକୁ ଦୂର କରିଦିଅନ୍ତି, ସଫା କରିଦିଅନ୍ତି। ଦୁନୋଦି ସର୍ବଂ ହୃଦିଷ୍ଟ ବିଷ୍ଣୁ। ତେଣୁ ଏହି ପ୍ରସଙ୍ଗରେ ଶ୍ରୀଶ୍ରୀ ସେ ମହାରାଜ ବିଲୁମଙ୍ଗଳ ଠାକୁରଙ୍କ କଥା କହୁଥିଲେ, ବିଲୁମଙ୍ଗଳ ଠାକୁର ଯିଏକି ବେଶ୍ୟାସକ୍ତି ଥିଲେ, ଚିନ୍ତା ମାନେ ବେଶ୍ୟାସ ପ୍ରତି ଆସକ୍ତି ଥିଲା ତାଙ୍କର, ଏମିତି ଆସକ୍ତି ଥିଲା ଯେ ପିତୃଶ୍ରାଦ୍ଧରେ ପିତୃଶ୍ରାଦ୍ଧ ଦିନ, ସେଦିନ ପିତୃଶ୍ରାଦ୍ଧ ଦେଲା ପରେ ସେ ନଦୀ ପାର ହେଇକିରି ସେ ଯାଉଛନ୍ତି, ସେ ବେଶ୍ୟାପଟକୁ ଯାଉଛନ୍ତି। ନଦୀରେ ଜୁଆର ଆସିଯାଇଛି, ବଢ଼ି ଆସିଯାଇଛି, ନଦୀ ପାର ହେଇପାର ସୁଯୋଗ ନାହିଁ, କିନ୍ତୁ ଦେଖିଲେ ଗୋଟେ ମୃତ ଶବଟେ ଆସୁଛି, ସେ ଭାବିଲେ ଗୋଟେ କ'ଣ ଗୋଟେ ପୋତ ବୋଲି ଆସିଲେ, ଗୋଟେ ନୌକାଟେ ଆସିଲା ବୋଲି ଭାବିକି ତାକୁ ଧରି ଚାଲିଗଲେ ମୃତ ଶରୀର, ଏଭଳି କାମାନ୍ତ ଅବସ୍ଥାରେ ଥିଲେ ସେ। ଏବଂ ଯେତେବେଳେ ଯାଇ ପହଞ୍ଚିଲେ ଚିନ୍ତାମଣି ବେଶା ଗୁରୁରେ କବାଟ ଠକ୍ଟ କଲେ, ସେ ଖୋଲିଲେ ବହୁତ ରାତି ହେଇଯାଇଛି, ଚିନ୍ତାମଣି ବେଶା ଚିନ୍ତା କଲା ଆଜି ତ ତାଙ୍କ ଶ୍ରାଦ୍ଧ ଦିବସ ଆଜି ଆସିବେ ନାହିଁ, କବାଟ ଫାଟ ଦେଇକି ଶୋଇ ପଡ଼ୁଛନ୍ତି। କବାଟ ବାଡ଼ିଲେ ମଧ୍ୟ ସେ ଆଉ ଭିତ ଭାଙ୍ଗିଲା ନାହିଁ, ତେଣୁ ଯାଇକିରି ସେ ଛାତ ଉପରୁ ଯେ ଗଲେ, ଛାତ ଉପରୁ କେମିତି ଗଲେ, ଘରେ ଗୋଟେ ନସିଟେ ରହିଛି, ଦେଖିଲା ପ୍ରକୃତରେ ସର୍ପ, ସର୍ପରେ ନସି ଭ୍ରମ, ସାଧାରଣତଃ ଲୋକମାନଙ୍କର ରସିରେ ସର୍ପମନ ହୁଏ। ଏ ପୁତନା ଯେତେବେଳେ ଭଗବାନ ନେଇଥିଲେ ଭାଗବତ ବର୍ଣ୍ଣନା କରାଯାଇଛି, ସେ ସର୍ପରେ ରସିଭ୍ରମ କରିଥିଲେ। ତେଣୁ ଆଜି ଭଗବାନଙ୍କ ସାଙ୍ଗ ବାଳକମାନେ ମଧ୍ୟ ସର୍ପକୁ ରସିଭ୍ରମ କରିକି ପ୍ରବେଶ କରୁଛନ୍ତି। ଯାହା ହଉ, ତେଣୁ ସେ ସର୍ପକୁ ଧରି ସେମାନେ ପଳେଇଗଲେ ଉପରକୁ, ଛାତ ଉପରେ ଯାଇ ସେପଟେ କଣା କରି ପଳେଇ ପଶିଲେ, ଭିତରେ ପଶିଲେ। ତେଣୁ ଯେତେବେଳେ ଚିନ୍ତାମଣି ପାଖରେ ପହଞ୍ଚିଲେ, ଚିନ୍ତାମଣି ଟିକେ ଆଶ୍ଚର୍ଯ୍ୟ ହେଇଗଲା, କହିଲେ ସାମାନ୍ୟ ଏଇ ଯେଉଁ ମାଂସ ରହିଛି ଚର୍ମ ମାଂସ ଶରୀର ପ୍ରତି ତୁମର ଏତେ ଆସକ୍ତି, ଯଦି ସେଇ ଆସକ୍ତି ସାମାନ୍ୟ ପରିମାଣରେ ଯଦି ଭଗବାନ ପ୍ରତି ରହନ୍ତା, ତାହେଲେ ତୁମ ଜୀବନ ଉଦ୍ଧାର ହେଇଯାଆନ୍ତା। ଆମ ଶିଶୁ ପ୍ରଭୁପାଦ ମହାରାଜ କହନ୍ତି, ଚିନ୍ତାମଣି ବିଷୟରେ ଯେଉଁ କଥାଟି କହିଲା, ଇଏ ଯେଉଁ ବିଲ୍ବମଙ୍ଗଳ ଠାକୁର ପୂର୍ବ ଜନ୍ମରେ ଯେ ଗୁରୁ, ସିଏ ଆସିକରି ସେ ଚିନ୍ତାମଣି ବିଷୟରେ ଦୁଇହାର ପ୍ରବେଶ କରି ଏ କଥାଟି କହିଲେ, ଚୈତନ୍ୟ ଉଦୟ ହେଲା। ତେଣୁ ସେଇଠୁ ସେ ଫେରିଲେ, ଆଉ ସଙ୍ଗ କରିବା ପାଇଁ ଚିନ୍ତା କଲେ ନାହିଁ, ବୃନ୍ଦାବନ ଯିବା ପାଇଁ ଚିନ୍ତା କଲେ। ତେଣୁ ଯାଉଛନ୍ତି ବାଟରେ ଦେଖିଲେ ଗୋଟେ ନଦୀ ପଡ଼ିଲା, ସେ ନଦୀରେ ଗୋଟେ ସ୍ତ୍ରୀ ଲୋକ ସ୍ନାନ କରୁଛନ୍ତି। ତେଣୁ ତାର ଶରୀର ଦେଖି ପୁଣି ଆକର୍ଷଣ ଆସିଗଲା, ତେଣୁ ସେ ଚାହିଁକି ରହିଲେ ସେ ସ୍ତ୍ରୀ ଲୋକଟିକୁ। ସ୍ତ୍ରୀ ଲୋକଟି ସ୍ନାନ କରିସାରି ଫେରିଲା, ଇଏ ତା ପଛ ପଛେ ପୁଣି ଚାଲିଲେ। ସ୍ତ୍ରୀ ଲୋକଟି ଯେତେବେଳେ ଯାଇ ପହଞ୍ଚିଲେ ତାଙ୍କ ଗୃହରେ, ତାଙ୍କର ସ୍ୱାମୀଙ୍କୁ କହିଲେ, ଏ ସାଧୁ ଆସିଛନ୍ତି ମୋ ପଛ ପଛେ ଆସୁଛନ୍ତି କାହିଁକି। ତେଣୁ ତାଙ୍କ ସ୍ୱାମୀ କହିଲେ, ଏ ସାଧୁ ତାଙ୍କର ସେବା କଲେ ଆମର ମଙ୍ଗଳ ହେବ, ତେଣୁ ସେ କ'ଣ ମନମଚ୍ଛା ପୂରଣ କର, କହି ତାଙ୍କୁ କହିଲେ ପଠେଇଲେ। ତେଣୁ ତାଙ୍କ ସ୍ତ୍ରୀ ଆସିଲେ, ପଚାରିଲେ କ'ଣ ଚାହୁଁଛନ୍ତି ଆପଣ। ତେଣୁ ସେ ବିଲମ୍ବଠାରୁ କହିଲେ, ତାଙ୍କର ଯେଉଁ ରହିଛି ବେଣୀ ରହିଛି, ଯେଉଁ କଣ୍ଟା ରହିଛି, ଆଜିକାଲି ତ ସେ କଣ୍ଟା ୟୁଜ୍ କରୁନାହାନ୍ତି, ସେ କଣ୍ଟା ଦୁଇଟା ମୋର ଦରକାର। ତେଣୁ ତାଙ୍କ ସ୍ତ୍ରୀ ଭାବିଲେ, ଯଦି ସାଧୁଙ୍କର ପାଦରେ କଣ୍ଟା ପଡ଼ିଯାଇଛି, କ'ଣ ଫୁଟିଯାଇଛି, ତାକୁ କାଢ଼ିବା ପାଇଁ ମାଗୁଛନ୍ତି, ତେଣୁ ସେ ଦେଇଦେଲେ। ତେଣୁ ବିଲମ୍ବ ଠାକୁର ସେ କଣ୍ଟା ଦୁଇଟା ନେଇ ନିଜ ରାକ୍ଷକୁ ଫୋଡ଼ିଦେଲେ। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ସେ ପହଞ୍ଚିଗଲେ। ବୃନ୍ଦାବନ କେମିତି ଯିବ ସାଧୁ, ଆସନ୍ତୁ ତାକୁ ନେଇଯିବି। ବାଡ଼ି ଦେଇଦେଲେ, ବାଡ଼ି ଧରେଇଦେଲେ। ସେ ବାଡ଼ି ଧରିକି ଭଗବାନ ଗୋଟିଏ ପଟୁ ମୁଣ୍ଡ ଧରିଛନ୍ତି, ଆଉ ଗୋଟିଏ ମୁଣ୍ଡରେ ବିଲମ୍ବ ଟକୁ ଯାଇ ବୃନ୍ଦାବନ ରହିଛନ୍ତି। ବୃନ୍ଦାବନରେ ସେ 500 ବର୍ଷ ପାଖାପାଖି ଥିଲେ ବୋଲି କୁହାଯାଏ, ଭଗବାନ ଭୋଜନ କରିଛନ୍ତି। ଗୋଟେ ଶ୍ଳୋକ ଅଛି, ସିଏ ଯେଉଁ ଅପୂର୍ବ ଶିହରଣ ପାଉଛନ୍ତି, ଭଗବାନ ସେଠି ରହିଛନ୍ତି, ଅପୂର୍ବ ଶିହରଣ ପାଉଛନ୍ତି। ତେଣୁ ସେ ତ ଛୁଇଁବା ପାଇଁ ଯାଉଛନ୍ତି ଭଗବାନଙ୍କ ହାତକୁ, ତେଣୁ ଭଗବାନ ପଳେଇ ଯାଉଛନ୍ତି, ଗୋଟେ ଶ୍ଳୋକ ଅଛନ୍ତି। ଯାହା ହେଉ, ସେ ଗୋଟେ ସଙ୍ଗୀତ ରଚନା କରିଛନ୍ତି, ଯେଉଁ ଗୋବିନ୍ଦ ଦାମୋଦର ମହାଦେବୀ, ଗୋଟିଏ ଶ୍ଳୋକ କହି ଆମ କଥାକୁ ବିଶ୍ରାମ ଦେବା। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ, ଜୀବେ ମୃତମେତ ଦେବ ଗୋବିନ୍ଦ ଦାମୋଦର ମହାଦେବୀ, ଗୋବିନ୍ଦ ଦାମୋଦର ମହାଦେବୀ, କୃଷ୍ଣକର୍ଣ୍ଣା ମଧ୍ୟ ଯେଉଁ ରଚନା କରିଛନ୍ତି ବିଲମ୍ବ ଠାକୁର, ସେଇଟା ମହାପ୍ରଭୁ ଯାଇକି ଉଦ୍ଧାର କରିଥିଲେ ଜାକନାଥରୁ। କୃଷ୍ଣକର୍ଣ୍ଣା ମୃତ ଆଉ ଆମର ଉପନ୍ଦ୍ରମ ସଂହିତା ଉଦ୍ଧାର କରିଥିଲେ, ଅଥରାଇଜ ଶାସ୍ତ୍ର ବୋଲି କୁହାଯାଏ। ଏଇଭଳି ଭାବରେ ଅନେକ ଶାସ୍ତ୍ର ସେ ରଚନା କରିଛନ୍ତି। ତେଣୁ ଏଇ କ୍ରୀଡ଼ା ସବୁ ଚାଲିଛି, ଅଘାସୁର ମଧ୍ୟ ଭଗବାନ ଉଦ୍ଧାର କରିବେ ଅଘାସୁରକୁ। ତେଣୁ ଆମେ ଆଜି ପବିତ୍ର ତିଥି ମାଘ ଶୁକ୍ଳ ସପ୍ତମୀ ତିଥି, ଯେଉଁ ତିଥିରେ ଅଦିତ୍ୟାଚାର୍ଯ୍ୟ ପ୍ରଭୁ ଭଗବାନଙ୍କର ଅବତାର ଆସିଛନ୍ତି, ସେ ପଞ୍ଚତତ୍ଵାତ୍ମ କୃଷ୍ଣ ଭକ୍ତ ରୂପ ସ୍ୱରୂପକମ୍ ଭକ୍ତାବତାର ଭକ୍ତାକ୍ଷମ୍ ନମାମି ଭକ୍ତ ଶକ୍ତିକମ୍। ଏ ପଞ୍ଚତତ୍ଵ ହେଉଛନ୍ତି ଭଗବାନ, ପଞ୍ଚତତ୍ଵ ପାଞ୍ଚଟି ତତ୍ତ୍ୱରେ ଆସିଛନ୍ତି ଭଗବାନ। ପଞ୍ଚତତ୍ଵାତ୍ମକ ପଞ୍ଚତତ୍ଵ ପଞ୍ଚତତ୍ଵାତ୍ମକ କୃଷ୍ଣ ଭକ୍ତ ରୂପ ଭଗବାନ ଭକ୍ତ ରୂପରେ ଆସିଛନ୍ତି ଭକ୍ତ ରୂପରେ ଆସିଛନ୍ତି ଭଗବାନ ଯେଉଁ ଜ୍ଞାନ ଦେଲେ ଭଗବତ ଗୀତାରେ ଅର୍ଜୁନଙ୍କୁ ଜ୍ଞାନ ଦେଲେ କିନ୍ତୁ କେତେ ଜଣ ଲୋକ ବୁଝିବେ ସେ ଜ୍ଞାନକୁ ସର୍ବଧର୍ମାନ ପ୍ରୈତ୍ୟ ମହାନକମ ଶରଣ ବ୍ରଜ କହିଲେ କିନ୍ତୁ କିଏ ବୁଝିବ ସେଇଟା ତେଣୁ ଭଗବାନ ନିଜେ ଆସିକରି ପ୍ରାକ୍ଟିକାଲି ଆଚରଣ କରିବା ପାଇଁ ଆସିଲେ ଭଗବାନ ଚୈତନ୍ୟ ରୂପରେ ଭକ୍ତ ରୂପରେ ଆସିଲେ ଭକ୍ତ ରୂପ ସ୍ୱରୂପ କ'ଣ ଭଗବାନଙ୍କର ଜଣେ ବିସ୍ତୃତାଂଶ ହେଉଛି ନିତ୍ୟାନନ୍ଦ ପ୍ରଭୁ ଭକ୍ତ ରୂପ ସ୍ୱରୂପ କ'ଣ ଭକ୍ତାବତାର ଭଗବାନ ଚୈତନ୍ୟ ଅଦ୍ୱୈତାଚାର୍ଯ୍ୟ କିନ୍ତୁ ଭକ୍ତ ଅବତାର ଚୈତନ୍ୟ ଚରିତ୍ରାନ୍ତରେ ଆଦି ଲୀଳାରେ ଆମକୁ କୃଷ୍ଣ କବିରାଜ ଗୋସ୍ୱାମୀ 14 ଶ୍ଲୋକ କହିଛନ୍ତି ଏ 14 ଶ୍ଲୋକରେ ମଙ୍ଗଳାଚରଣ କରିଛନ୍ତି 14 ଶ୍ଲୋକରେ ତେଣୁ ଏଥିରେ 6 ଶ୍ଲୋକରେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ବନ୍ଦନା କରିଛନ୍ତି 5 ଶ୍ଲୋକରେ ନିତ୍ୟାନନ୍ଦ ପ୍ରଭୁଙ୍କର ବନ୍ଦନା କରିଛନ୍ତି 2 ଶ୍ଲୋକରେ ଅଦ୍ୱୈତାଚାର୍ଯ୍ୟଙ୍କର ବନ୍ଦନା କରିଛନ୍ତି ଏବଂ ଆଉ ଗୋଟିଏ ଶ୍ଲୋକରେ ପଞ୍ଚତତ୍ଵଙ୍କର ମାନେ ସ୍ତୁତି କରିଛନ୍ତି ସେ ହେଉଛି କ'ଣ ପଞ୍ଚତତ୍ଵାତ୍ମକ କୃଷ୍ଣ ଭକ୍ତ ରୂପ ସ୍ୱରୂପକମ୍ ଭକ୍ତାବତାର ଭକ୍ତାଖ୍ୟମ ନମାମି ଭକ୍ତ ଶକ୍ତିକମ୍ ଏ ପଞ୍ଚତତ୍ଵ ହେଉଛି ଭଗବତ ତତ୍ଵ କ'ଣ କ'ଣ ନା ଭକ୍ତ ରୂପ ଚୈତନ୍ୟ ମହାପ୍ରଭୁ ଭକ୍ତ ରୂପରେ ଆସିଲେ କାହିଁକି ଆମେ ଜାଣିନେ କେମିତି ଭଗବାନଙ୍କ ସର୍ବଧର୍ମ ପରିତ୍ୟଜ୍ୟ ଭଗବାନ କେମିତି ଶରଣ ନେବା ମହାପ୍ରଭୁ ଶିକ୍ଷା ଦେଲେ ହାତ ଟେକିଦେଲେ ମହାପ୍ରଭୁ ହରେ କୃଷ୍ଣ 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 ହରେ 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 ରାମ 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 ହରେ ନିତ୍ୟାନନ୍ଦ ପ୍ରଭୁ ସେଇଭଳି ଭାବରେ ଏ ଆଜିଠୁ ଆରମ୍ଭ ହେଲା ମହାପ୍ରଭୁଙ୍କର ଆବିର୍ଭାବ ତିଥି ଆସିବ ଆବିର୍ଭାବ ପାଳନ କରାଯିବ ଆଜି ହେଉଛି ଅଦ୍ୱୈତାଚାର୍ଯ୍ୟଙ୍କର ଆପରେ ଆସିବ ନିତ୍ୟାନନ୍ଦ ପ୍ରଭୁଙ୍କର ତାପରେ ଆସିବେ ମହାପ୍ରଭୁ ମହାପ୍ରଭୁଙ୍କର କୃପା ପ୍ରାପ୍ତ ହେବା ପାଇଁ ଅଦ୍ୱୈତାଚାର୍ଯ୍ୟଙ୍କୁ ଆମେ ପ୍ରାର୍ଥନା କରିବା କାରଣ ମହାପ୍ରଭୁ ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଆସିଥିଲେ ସେହି ସମୟରେ 1414 ଆସିଥିଲେ ସେ ଏ 1434 ମସିହାରେ ଆସିଥିلے ମହାପ୍ରଭୁ ଆସି 1486 ମସିହାରେ ତେଣୁ 52 ପୂର୍ବରୁ ସେ ଆସିଥିଲେ ତେଣୁ ସେ ସମୟରେ ଲୋକମାନେ ଭଗବାନ କହିଲେ କାଳୀ ଦେବୀ ଇତ୍ୟାଦି ମାନେ ପୂଜା ଦୁର୍ଗା କାଳୀ ଇତ୍ୟାଦି ଭୂତ ପ୍ରେତ ଇତ୍ୟାଦି ପୂଜା କରୁଥିଲେ ଏମାନେ ଭଗବାନରେ ଭାବୁଥିଲେ ଲୋକମାନେ ସବୁ ଧର୍ମର ଗ୍ଲାନି ହେଉଛି ନା ଭଗବାନ କିଏ ଜାଣିପାରିବେ ନାହିଁ ତେଣୁ ଅଦ୍ୱୈତାଚାର୍ଯ୍ୟ ସେ ଏଇ ଗୀତା ଭାଗବତ ପାଠ କରୁଥିଲେ ବୈଷ୍ଣବମାନେ ଭକ୍ତମାନେ ସବୁ ଆସି ଶ୍ରବଣ କରୁଥିଲେ ତାଙ୍କ ପାଖରୁ ମହାପ୍ରଭୁ ନିଜେ ଯାଉଥିଲେ ମହାପ୍ରଭୁ ବଡ଼ ଭାଇ ବିଶ୍ୱରୂପ ସେ ଯାଉଥିଲେ ଶ୍ରବଣ କରିବା ପାଇଁ ସଚିମାତା ପଠାନ୍ତି ଯାହା ବିଶ୍ୱରୂପଙ୍କୁ ଆଣିକି ଆସିବ ସେ ଖାଇବା ବଡ଼ ହେଇଗଲାଣି କହି ମହାପ୍ରଭୁଙ୍କର ଆସନ୍ତି ଚୈତନ୍ୟ ମହାପ୍ରଭୁ ତାଙ୍କ ରୂପ ଦେଖି ଭକ୍ତମାନେ ଆଶ୍ଚର୍ଯ୍ୟ ହେଇଯାଆନ୍ତି କେତେ ସୁନ୍ଦର ରୂପ ଭଗବାନ ରୂପ ତେଣୁ ଇଏ ଯେତେବେଳେ ଅଦ୍ୱୈତାଚାର୍ଯ୍ୟ ଦେଖିଲେ ଲୋକମାନେ ଏଇ ବର୍ତ୍ତମାନ ଏଇଭଳି ଭାବରେ ଧର୍ମ ଗ୍ଲାନି ହେଇଯାଇଛି ଲୋକମାନେ ଜାଣନ୍ତି ନାହିଁ ପ୍ରକୃତ ଧର୍ମ କ'ଣ ପ୍ରକୃତ ଧର୍ମ ହେଉଛି ଭଗବାନଙ୍କ ଶରଣରେ ଯିବା ଲୋକମାନେ ଜାଣନ୍ତି ନାହିଁ ତେଣୁ ତାଙ୍କ ମନରେ ବହୁତ ଦୁଃଖ ପୃଥିବୀ କ'ଣ ଏଇ ବଦ୍ଧଜୀବୀମାନେ କେମିତି ଉଦ୍ଧାର ହେବେ ଭଗବାନ ସେଥିପାଇଁ ଆସନ୍ତି ଭଗବାନ ତାଙ୍କର ନିଜ ଜନ୍ମମାନଙ୍କୁ ପଠାନ୍ତି ବଦ୍ଧଜୀବୀକୁ ଉଦ୍ଧାର କରିବା ପାଇଁ ତେଣୁ ଅଧର୍ମକୁ ଧର୍ମ ସାଧାରଣତଃ ଲୋକମାନେ ଅଧର୍ମକୁ ଧର୍ମ ବୋଲି ଭାବିକି କାର୍ଯ୍ୟ କରନ୍ତି ଅଧର୍ମକୁ ଧର୍ମ ମୂର୍ତ୍ତି ମାନ୍ୟତା ତାମସା ଭୂତା ବୋଲି କୁହାଯାଏ ତେଣୁ ସେମାନେ ବିଭିନ୍ନ ଯେଉଁ କାଳୀ ଦୁର୍ଗା ଇତ୍ୟାଦି ପୂଜା କରନ୍ତି ସେମାନେ ଭାବନ୍ତି ହେଉଛନ୍ତି ଭଗବାନ ଅଧ୍ୟରେ ଚିନ୍ତା କଲେ ଯଦି ଭଗବାନ ନ ଆସିବେ ସେ ଧର୍ମକୁ ସ୍ଥାପନ କରିପାରିବେ ନାହିଁ ଅବଶ୍ୟ ଧର୍ମ ଅନ୍ୟମାନେ ସ୍ଥାପନ କରିପାରିବେ ମହାପ୍ରଭୁଙ୍କର ବହୁତ କାରଣ ରହିଛି ଆସିବାର ଆମେ ସଂକ୍ଷେପରେ କହୁଛେ ତେଣୁ ଅଦ୍ୱୈତାଚାର୍ଯ୍ୟ ଚିନ୍ତା କରି କେମିତି ଭଗବାନଙ୍କୁ ଅବତରଣ କରାଇବେ ଭଗବାନ ଯେତେବେଳେ ଆସନ୍ତି ତାଙ୍କର ଭକ୍ତମାନେ ତାଙ୍କୁ ପ୍ରାର୍ଥନା କରନ୍ତି ଅବଶ୍ୟ ଆମର ଯେଉଁ ପ୍ରଭୁ କହୁଛନ୍ତି ଏଠି କଥା ଏଇ ଭଗବାନ ଯେଉଁ କପିଳ ଦେବରୁ ଆସିଥିଲେ ଏଇ ଗୋଟେ ଅଲଗା ମହାପ୍ରଭୁ ଭଗବାନ ବିନା ପ୍ରାର୍ଥନାରେ ଆସିଥିଲେ। କିନ୍ତୁ ସାଧାରଣତଃ ଭଗବାନ ଯେଉଁ ଆସନ୍ତି, ସମସ୍ତେ ଭକ୍ତମାନେ ଯାଇ ଭଗବାନ ପ୍ରାର୍ଥନା କରନ୍ତି, ପ୍ରଭୁ ଆପଣ ଆସନ୍ତୁ ଉଦ୍ଧାର କରନ୍ତୁ ଆମକୁ, ପ୍ରାର୍ଥନା କରି ଭଗବାନ ଆସନ୍ତି। ତେଣୁ ମହାପ୍ରଭୁ ଆସିବେ, ଅଯୋଧ୍ୟାରେ ଚିନ୍ତା କରେ କେମିତି ଭଗବାନଙ୍କୁ ପ୍ରାର୍ଥନା କରିବି, କେମିତି ଆସିବେ ଭଗବାନ। ତେଣୁ ଶାସ୍ତ୍ରରେ ରହିଛନ୍ତି, ବର୍ଣ୍ଣନା କରାଯାଇଛି ଯେ ଭଗବାନ ଯଦି ତୁଳସୀ ଦଳରେ ତାଙ୍କୁ ଯଦି ଆହ୍ୱାନ, ତୁଳସୀ ଜଳ ଯଦି ପ୍ରଦାନ କରିବେ, ତୁଳସୀ ବା ଜଳ, ଜଳ ଟିକେ ଗଙ୍ଗା ଜଳ ବା ତୁଳସୀ ଟିକେ ପ୍ରଦାନ କରିବେ, ସେଥିରେ ସେ ବିକୃତ ହେଇଯାଆନ୍ତି। ଏ ସବୁଟି ଅଛନ୍ତି ଭଗବାନ, ତା ପ୍ରତିବଦଳରେ କିଛି ଦେଇପାରନ୍ତି, ନିଜକୁ ବିକୃତି ଦିଅନ୍ତି, ମୁଁ ତା ବଦଳରେ କିଛି ଦେଇପାରିବି, ମୁଁ ନିଜକୁ ଦେଇଦେଉଛି ବୋଲି କହି ଭଗବାନ ଦେଇଥିଲି, ବିକୃତ ହେଇଯାଏ ଭଗବାନ ନିଜେ ବିକୃତ ହେଇଯାଆନ୍ତି। ତେଣୁ ଅଯୋଧ୍ୟାଚାର୍ଯ୍ୟ ବର୍ତ୍ତମାନ ସେ ସ୍ଥାନରେ, ଶାନ୍ତିପୁରରେ କିଛି ଦୂରରେ ସେ ସ୍ଥାନଟି ରହିଛି ଯେଉଁଠି ଅଯୋଧ୍ୟାଚାର୍ଯ୍ୟ ସେ ଶାଳଗ୍ରାମ ଶିଳାରେ ତୁଳସୀ ଜଳ ପ୍ରଦାନ କରି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ପ୍ରଭୁ ଆସନ୍ତୁ ବୌଦ୍ଧ ଜୀବନକୁ ଉଦ୍ଧାର କରନ୍ତୁ। ତେଣୁ ଇଏ ହେଉଛନ୍ତି, ସେ ଆସିଲେ ତାଙ୍କ ପିତା ହେଉଛନ୍ତି କୁବେର ମିଶ୍ର, ମା ହେଉଛନ୍ତି ନାଭାଦେବୀ। ଆଜିର ପବିତ୍ର ତିଥିରେ, ମାଘ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀହଟ୍ଟ ନବଗ୍ରାମରେ ସେ ଆବିର୍ଭାବ ହୋଇଥିଲା ତାଙ୍କର, ଅଯୋଧ୍ୟାଚାର୍ଯ୍ୟଙ୍କର। ତେଣୁ ତାଙ୍କର ଦୁଇ ଜଣ ପତ୍ନୀ ଥିଲେ, ଶ୍ରୀ ଏବଂ ସୀତାଦେବୀ, ଶ୍ରୀଦେବୀ ଏବଂ ସୀତାଦେବୀ। ତେଣୁ ତାଙ୍କ ବିଷୟରେ ଚେତନ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ମହାବିଷ୍ଣୁ ଜଗତ୍କର୍ତ୍ତା ମାୟାଜ ସୁଜତ୍ୟଧ ତସ୍ୟାବତାର ଏବାୟମ ଅଯୋଧ୍ୟାଚାର୍ଯ୍ୟ ଈଶ୍ୱର, ଅଯୋଧ୍ୟାଚାର୍ଯ୍ୟ ଈଶ୍ୱର ଭଗବାନ, ଭଗବାନଙ୍କ ଅବତାର ମହାବିଷ୍ଣୁ। ମହାବିଷ୍ଣୁ ଯିଏ କର୍ଣ୍ଣାଙ୍କ ଜଳରେ ସ୍ନାନ କରିଛନ୍ତି, ଜଗତ୍କର୍ତ୍ତା ଯାହାଙ୍କ ନିଶ୍ୱାସରୁ ବହୁତ ଜଗତ ସବୁ ସୃଷ୍ଟି ହେଉଛି, ମାୟାଜ ସୁଜତ୍ୟଧ ଭଗବାନଙ୍କ ବହିରଙ୍ଗା ଶକ୍ତି ଦ୍ୱାରା ଏ ବହୁତ ଜଗତ ସୃଷ୍ଟି କରନ୍ତି, ସୁଜତ୍ୟଧ ତସ୍ୟାବତାର ଏବାୟମ ସେଇ ମହାବିଷ୍ଣୁଙ୍କର ଅବତାର ହେଉଛନ୍ତି ଏଇ ଅଦ୍ୱୈତାଚାର୍ଯ୍ୟ, ଅଦ୍ୱୈତାଚାର୍ଯ୍ୟ ଈଶ୍ୱର। ସେଭଳି ଭାବରେ ଆଉ ଗୋଟେ ଶ୍ଳୋକରେ କହୁଛନ୍ତି, ଅଦ୍ୱୈତଂ ହରିଣାଦ୍ୱୈତା ଆଚାର୍ଯ୍ୟଂ ଭକ୍ତି ସଂସନା ଭକ୍ତାବତାର ମିଶମ ତମ ଦ୍ୱୈତାଚାର୍ଯ୍ୟ ଆଶ୍ରୟ। ଅଦ୍ୱୈତ ଭଗବାନଙ୍କର ସେ ଅଲଗା ନୁହନ୍ତି, ଅଦ୍ୱୈତ ହରିଣା ଅଦ୍ୱୈତା ହରି ଆଉ ତାଙ୍କର ବିସ୍ତାର କ'ଣ ତଫାତ ନାହିଁ, ଅଦ୍ୱୈତା ହରିଣା ଅଦ୍ୱୈତା ଆଚାର୍ଯ୍ୟ ଭକ୍ତି ସଂସନା ଅଦ୍ୱୈତାଚାର୍ଯ୍ୟ ଆସିଲେ ଏଇ ଭକ୍ତିକୁ, ଭକ୍ତିକୁ ଶିକ୍ଷା ଦେବା ପାଇଁ। ତେଣୁ ଭକ୍ତାବତାର ସିଏ ହେଉଛନ୍ତି ଭକ୍ତ ଅବତାର କହିଲା, ଇସମ ସେ ଭଗବାନ ତମ ଅଦ୍ୱୈତାଚାର୍ଯ୍ୟ ଆଶ୍ରୟ, ସେ ଅଦ୍ୱୈତାଚାର୍ଯ୍ୟଙ୍କୁ ଆଶ୍ରୟ ଗ୍ରହଣ କରୁଛି। ତେଣୁ ଏଇଭଳି ଭାବରେ ଯେଉଁ ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଆହ୍ୱାନ କରୁଥିଲେ ତୁଳସୀରେ, ତୁଳସୀ ଜଳ ପ୍ରଦାନ କରି ଶାଳଗ୍ରାମରେ, ତେଣୁ ମହାପ୍ରଭୁ ଭଗବାନ ଆସିଲେ, ସେଥିପାଇଁ ଆସିଲେ। ଏଇ ତାଙ୍କର ଅଦ୍ୱୈତାଚାର୍ଯ୍ୟଙ୍କର ଆହ୍ୱାନରେ ସେ ଆସିଲେ ବି ମହାପ୍ରଭୁ କହିବେ ସେ କଥା। ତେଣୁ ତାଙ୍କର ବହୁତ ଲୀଳା ରହିଛି ଅଦ୍ୱୈତାଚାର୍ଯ୍ୟଙ୍କର, ଆପଣ ଦେଖୁଛନ୍ତି ତାଙ୍କର ଫଟୋ ରହିଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଆମର ଯେଉଁ ପଞ୍ଚତତ୍ଵ ରହିଛନ୍ତି, କେବଳ ଅଦ୍ୱୈତାଚାର୍ଯ୍ୟଙ୍କର ଅବଧୂତ ବେଶ ଯିଏକି ସେ ଦାଢ଼ି ଫାଡ଼ି ରଖିଛନ୍ତି, ଏ ଅବଧୂତ ବେଶ ଅଦ୍ୱୈତାଚାର୍ଯ୍ୟଙ୍କର, ନହେଲେ ଆଉ ତାର ସେମିତି ସେ ବେଶ ନାହିଁ। ତେଣୁ ଅଦ୍ୱୈତାଚାର୍ଯ୍ୟ ତାଙ୍କର ବହୁତ ଲୀଳା ସବୁ ରହିଛି। ଅଦ୍ୱୈତାଚାର୍ଯ୍ୟ ହେଉଛନ୍ତି ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ଅଦ୍ୱୈତାଚାର୍ଯ୍ୟ। ତେଣୁ ମହାପ୍ରଭୁ ତାଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି, ମହାପ୍ରଭୁ ଗୁରୁ ହେଉଛନ୍ତି ଈଶ୍ୱର ପୁରୀ, ତେଣୁ ଈଶ୍ୱର ପୁରୀଙ୍କର ଗୁରୁ ଭାଇ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ, ମାଧବେନ୍ଦ୍ର ପୁରୀଙ୍କର ଦୁଇ ଜଣଙ୍କର ଶିଷ୍ୟ। ତେଣୁ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଗୁରୁ ହିସାବରେ ସମ୍ମାନ ଦିଅନ୍ତି, ଗୁରୁ ଭାଇ ସେ ଗୁରୁ ହିସାବରେ ସମ୍ମାନ ଦିଅନ୍ତି। କିନ୍ତୁ ଅଦ୍ୱୈତାଚାର୍ଯ୍ୟ ଚିନ୍ତା କଲେ ଯେ ମହାପ୍ରଭୁ ଭଗବାନ ସେ ମୋତେ ଶାସନ କରିବା କଥା, କିନ୍ତୁ ସେ ତ ମୋତେ ପୂଜା କରୁଛନ୍ତି, ଆଉ ମୁଁ ତାଙ୍କର କୃପା କେମିତି ପାଇବି, ଶାସନ କେମିତି ହେବି ତାଙ୍କଠାରୁ। ଏଇଭଳି ଭାବରେ ସେ କ'ଣ କଲେ ନା ବାସିଷ୍ଠ ବ୍ୟାଖ୍ୟାନ କଲେ, ଶାସ୍ତ୍ରର ଯେଉଁ ଭଗବତ ଗୀତାର ବାସିଷ୍ଠ ଜ୍ଞାନ, ज्ञान रही ज्ञान विषय वर्णना कर अष्टांग योग विषय वर्णना कर भक्ति विषय वर्णना कर किंतु से वासिष्ठ को वासिष्ठ भाष्य को वर्णना कले ज्ञान ज्ञान हूँ श्रेष्ठ यटा को वर्णना कले गीतार भाष्य दे प्रदान कले महाप्रभु शुणे क्योंकि महाप्रभु क्रोध प्रकाश करेंगे दंड प्रदान करेंगे से वासिष्ठ व्याख्यान आलोचना करते तेणु महाप्रभु क्रोध है आसिक गोटे चापड़ा मारे तेणु महाप्रभु चापड़ा प्राप्त हेले से बहुत आनंद नृत्य करने लगे चरित्र कारण से चाहते महाप्रभु ये भाव में अपमान करतु भगवान शासन हाँ से चाहते आम जो शिक्षा दौंती आम जो गुरु करवा गुरु आमको शासन करेंगे गुरु जदि खाली पूजा करेंगे गुरु जब शिष्य पूजा कर शिष्य कौन तर नर्क प्राप्त हे गुरु जदि शासन करेंगे शिष्य प्रकृत में शासित है से प्रकृत मार्ग को जान तेणु अद्वैताचार्य निज आचार्य मान निजे आचरण कर शिक्षा प्रदान कर अद्वैताचार्य तेणु ये भाव में अद्वैताचार्य बहुत विड़ा रही आमर शांतिपुर अद्वैताचार्य स्थान रही महाप्रभु आविर्भाव हेले अद्वैताचार्य हरिदास नृत्य करने लगे कहीं जाणी ना कौन पर अद्वैताचार्य हरिदास कहीं नृत्य कर महाप्रभु आसिक से जापारे से चौदह छयासी मसीहा फागुन पूर्णमी तिथि महाप्रभु जो आसिले से नृत्य करने लगे तेणु ये अद्वैताचार्य अनेक लीला रही निश्चित भाव गोटे लीला को कहवा जे महाप्रभु जो आसिले महाप्रभु अद्वैताचार्य आह्वान करते तेणु महाप्रभु जीवे व्यवस्था करते अद्वैताचार्य आ भीतर लीला सब आप करेंगे आमर समय ना तेणु थे चैतन्य चरितामृत वर्णना कर अंतलीला उन्नीस अध्याय वर्णना कर थे आचार्य ठाई दिया आज्ञा आज्ञा मागिला जगदानंद पंडित आचार्य पाक गले महाप्रभु पठेते तेणु आचार्य गोसाई प्रभु रे संदेश कहिला आचार्य गोसाई जगदानंद पंडित को जगदानंद पंडित सत्यभामा सत्यभामा का अवतार जगदानंद पंडित महाप्रभु सहित बहुत लीला सब रही जगदानंद पंडित तेणु जगदानंद पंडित आसते नदी को आसते माँ को दर्शन कर आचार्य अद्वैताचार्य विदा नहीं जावाई जाऊँच अद्वैताचार्य से कहले तर जा प्रहेली आचार्य कह न थोरे प्रभु मात्र बुझे बुझे ना पारे मैंने पढ़ते जो फकीर मोहन गोटे लेखा जे जन राजा बंधी रही मंत्री गोटे सन्देश देते जे ये पान एत गुआ एत सब रही फकीर मोहन गोटे लेखा से भाव में ये अद्वैताचार्य गोटे प्रहेली प्रहेलिका गोटे देते तरजा तो कह तरजा प्रहेली आचार्य कहें खाए थे कौन कहले यहाँ कहीं बुझीपारे ना भगवान जानती चैतन महाप्रभु जानती अद्वैताचार्य जानते कि जानपारे ना तेणु से कहले प्रभु रे कहिया कोटि नमस्कार धन तार चरण प्रभु को मोर कोटि नमस्कार बाउल के कहियो लोक हईल बाउल बाउल के कहियो बाटे नाविकाय चाउल बाउल आम जो रही महाप्रभु धारा महाप्रभु धारा रे कृष्ण कविराज गोस्वामी रचना करते चैतन्य चरितामृत से समय तेरटी अप संप्रदाय होता शहे देश वर्ष पर कथा महाप्रभु पंद्रह चौतीस चलीगले से समय ତେରଟି ଅପସମ୍ପ୍ରଦାୟ ଥିଲା, ତା ଦେହରେ ବାଉଲ ହେଉଛି ଗୋଟେ ଅପସମ୍ପ୍ରଦାୟ। ଆଉଲ ବାଉଲ କର୍ତ୍ତାବେଲା ପୁରା ଏସବୁ କ'ଣ ବରାଙ୍ଗନାଗରୀ ଅତିଗଡ଼ି ଏସବୁ ବିଭିନ୍ନ ପ୍ରକାର ତେରଟି ଅପସମ୍ପ୍ରଦାୟ ରହିଛି। ଆମର ରବୀନ୍ଦ୍ରନାଥ ଟାଗୋର ଯେଉଁ ପ୍ରାପ୍ତ ହେଇଥିଲେ ନୋବେଲ ପ୍ରାଇଜ୍ ଲିଟରେଚର୍ରେ, ସେ ଯେଉଁ ସଙ୍ଗୀତ କ'ଣ ସେଇଟା ସଙ୍ଗୀତର ଯେଉଁ ସଙ୍ଗୀତ ରହିଛି ଗୀତାଞ୍ଜଳି, ଗୀତାଞ୍ଜଳି ପ୍ରାୟ ସେ ପାଇଥିଲେ ନୋବେଲ ପ୍ରାଇଜ୍। ସେ ନୋବେଲ ପ୍ରାଇଜ୍ ଯେଉଁ ସେ ରଚନା କରିଥିଲେ ସଙ୍ଗୀତ, ସେ ବାଉଲ ସଙ୍ଗୀତକୁ ରଚନା କରିଥିଲେ, ବାଉଲ ସଙ୍ଗୀତ ରଚନା କରିକି ସେ ନୋବେଲ ପ୍ରାଇଜ୍ ପାଇଥିଲେ ଲିଟରେଚର୍ରେ। ଆଉ ଯେଉଁମାନେ କୃଷ୍ଣ କବିତା ଯେଉଁ ସେ କ'ଣ ପାଇବେ, ଶୁଦ୍ଧ ଧାରା କଥା ଲେଖାଯାଇଛି। ଯାହା ହଉ, ସିଏ କହିଲେ ବାଉଲକେ କହିଲେ ଲୋକେ ଭାଇଲେ ବାଉଲ, ମହାପ୍ରଭୁ ଯେଉଁ ଆସିବାର ଯେଉଁ ଅଭିପ୍ରାୟ ଥିଲା ସେଟା ପୂରଣ ହେଇଯାଇଛି। ଜଣେ ବାଉଲ ନହେଲେ, ବାଉଲ କହିଲେ ବାୟା ପାଗଳ, ଜଣେ ପାଗଳ ନହେଲେ ଭଗବାନ ଯେଉଁମାନେ ଭଗବାନ ଭକ୍ତ ସେମାନେ ପାଗଳ, ପାଗଳ ଭଳି ସେମାନେ ଆଚରଣ କରିବେ, ପାଗଳ ଭଳି ଭାଗବତରେ ସେ ଶ୍ଳୋକଟି ଅଛନ୍ତି। ତେଣୁ ଜଣେ ପାଗଳ ଆଉ ଜଣେ ଭକ୍ତି ବ୍ୟକ୍ତି ତଫାତ ଆମେ ଜାଣିପାରିବା ନାହିଁ, କିନ୍ତୁ ପାଗଳ ସେ କ'ଣ କହୁଛି ଜାଣିନାହିଁ। ସେମିତି ସେଇଭଳି ଭାବରେ ଜଣେ ଭକ୍ତ ମଧ୍ୟ ଭଗବାନଙ୍କର ଭଜନରେ ସେ ପାଗଳ ଅବସ୍ଥା ପ୍ରାପ୍ତ ହୁଅନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ସାଧାରଣ ବ୍ୟକ୍ତି ଜାଣିପାରିବ ନାହିଁ କି ପାଗଳ କିଏ ଭକ୍ତ। ସେ ଭକ୍ତ ମଧ୍ୟ ପାଗଳ ଭାଗବତରେ ଭାଗବତରେ ସେ ଶୋକଟି ଅଛନ୍ତି, ଏକାଶ ଖଣ୍ଡ ପଞ୍ଚ ମଧ୍ୟରେ ଶୋକଟି ଅଛନ୍ତି, ସେ ଶୋକଟି ହେଉଛନ୍ତି ଯେ ଇଏ ହେଉଛି ଗୀତା ଭାଗବତର ସାର। ମହାପ୍ରଭୁ ସେଇଟାକୁ କହିଥିଲେ କାଶୀରେ, ପ୍ରକାଶ ମନ୍ଦିର ସରସ୍ୱତୀ କହିଥିଲେ ଯେ ଯେ ସେ ଶ୍ଳୋକଟି କ'ଣ ନା, କ'ଣ ସେ ଶ୍ଳୋକ ଏବଂ ବ୍ରତ ସୌପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଦୁଃଖଚିତ୍ତ ଉଚ୍ଚ ହସ୍ୟତ୍ୟତି ରୋଧିତ ରହୁଛି ଗାୟତି ଉନ୍ମାର୍ଗ ନୃତ୍ୟ ଉନ୍ମାର୍ଗ। ପାଗଳ ବୋଲି ସେମାନେ ନୃତ୍ୟ କରୁଥିଲେ, ତେଣୁ ଜଣେ ସାଧାରଣ ପାଗଳ ଆଉ ଜଣେ ଉନ୍ନତ ଭକ୍ତ ଭିତରେ ତଫାତ ଜଣେ ଜାଣିପାରିବ ନାହିଁ, ସାଧାରଣ ବ୍ୟକ୍ତି ଜାଣିପାରିବ ନାହିଁ। ଉନ୍ମାର୍ଗ କାଶୀର କାଶୀରେ ଯେ ଥିଲେ ପଣ୍ଡିତ ଥିଲେ ବିଖ୍ୟାତ ପଣ୍ଡିତ ପ୍ରକାଶଚନ୍ଦ୍ର ସରସ୍ୱତୀ, ହଜାର ହଜାର ଶିଷ୍ୟ ତାଙ୍କର ଥିଲେ, ସିଏ ବୁଝିପାରିଲେ ନାହିଁ ମହାପ୍ରଭୁଙ୍କୁ। ସେ ଭାବିଲେ ପାଗଳ ବୋଲି କାହିଁକି ନେଉଛନ୍ତି, କିନ୍ତୁ ଆମ ସମ୍ପ୍ରଦାୟରେ ଆସିଛନ୍ତି, ଶଙ୍କରାଚାର୍ଯ୍ୟ ସମ୍ପ୍ରଦାୟରେ ଆସିଛନ୍ତି, ଇଏ ତ କ'ଣ ଯେଉଁ ରହିଛି ବେଦାନ୍ତ ସୂତ୍ର ଅଧ୍ୟୟନ କରିବା କଥା, ଏ ନାଚୁଛନ୍ତି କାହିଁକି ବଜାରରେ ରାସ୍ତାରେ କାହିଁକି ନାଚୁଛନ୍ତି, ସେ ବୁଝିପାରିଲେ ନାହିଁ। ଆଲୋଚନା ହେଇଛି ମହାପ୍ରଭୁଙ୍କର ପ୍ରକାଶନ ସରସ୍ୱତୀଙ୍କ ଆଲୋଚନା ହେଇଛି, ସେଇଠି ଏ ସେ ଶୋକ ଏ ଶୋକଟି କହିଲେ ମହା ଏ ଶୋକଟି କହିଲେ ହେଉଛି ଭାଗବତ ସାର ବୋଲି ସେ କହିଲେ। ଏଇଟାକୁ ତାଙ୍କର ଗୁରୁ ଈଶ୍ୱରପୁରୀ ଏଇଟାକୁ ତାଙ୍କୁ କହିଥିଲେ। ତେଣୁ ଯାହା ହଉ ଏଠି ସେ କହୁଛନ୍ତି ଯେ କହୁଛନ୍ତି ବାଉଲ କି କହିଲ ଲୋକ ହଇଲ ବାଉଲ, ବର୍ତ୍ତମାନ ମହାପ୍ରଭୁ ସମଗ୍ର ପୃଥିବୀରେ ଯେଉଁ ଭଗବାନଙ୍କ ନାମ ପ୍ରଚାର ବ୍ୟବସ୍ଥା କରିଦେଇଗଲେ, ପୃଥିବୀତେ ଆଚରିତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ଭାଇବେ ମୋର ନାମ ବ୍ୟବସ୍ଥା କରିଦେଇଗଲେ, ବ୍ୟବସ୍ଥା କରିଦେଇ ପ୍ରଭୁପାଦ ଆସି ସେଟା ବି ପୂରଣ କଲେ ଭଗବାନ ବ୍ୟବସ୍ଥା ମଞ୍ଜି ପୋତି ଦିଆଯାଇଥିଲେ, ବର୍ତ୍ତମାନ ଗଛ ଉଠିଛି ସାରା ପୃଥିବୀରେ ଭଗବାନ ନାମ ହେଉଛି, ସମସ୍ତେ ବର୍ତ୍ତମାନ ବାହୁଳ ହେଇକି ଭଗବାନ ନାମ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ବାଉଲ କି କହି ହାଟେ ନା ବିକାରେ ଚାଉଳ, ଆଉ ସବୁ ହେଇଗଲା, କଞ୍ଜ୍ୟୁମର ଡିମାଣ୍ଡ ରହିଥିଲା, କଞ୍ଜ୍ୟୁମର ସରପ୍ଲସ ଇକୋନୋମିକ୍ସରେ ପଢା ହଉଥିଲା, କ'ଣ କ'ଣ ଥିଲା ଇକୋନୋମିକ୍ସରେ କଞ୍ଜ୍ୟୁମର ସରପ୍ଲସ ଡିମାଣ୍ଡ ସପ୍ଲାଏ, ଆପଣଙ୍କର ମାର୍କେଟରେ ଆମର ବୁର୍ଲା ମାର୍କେଟରେ ଯଦି ମୁରଲାରେ ଥିବା ଲୋକମାତ୍ର ଅଛନ୍ତି, ଯେତିକି ଦରକାର ଆବଶ୍ୟକ ଚାଉଳ ଯଦି ସେତିକି ନ ରହିଲା ତା ରେଟ୍ ବଢ଼ିଯିବ। କଞ୍ଜୁମର ସରପ୍ଲସ୍ ଆଉ ଗୋଟେ କଥା ମୁଁ କହୁଛି, କଞ୍ଜୁମର ସରପ୍ଲସ୍ ଗୋଟେ ରହିଛି, ଡିମିନିସିଂ ମାର୍ଜିନାଲ ୟୁଟିଲିଟି ତାକୁ କହନ୍ତି, ଡିମିନିସିଂ ମାର୍ଜିନାଲ ୟୁଟିଲିଟି, ଏହା ପରେ କେତେବେଳେ ଆଲୋଚନା କରିବା। ତେଣୁ ଆମର ଯେତିକି ଆବଶ୍ୟକତା ରହିଛି ଚାଉଳ ସେତିକି ହେଇଗଲା, ତେଣୁ ଆଉ ଲୋକ ଆଉ ତାପରେ କିଏ କିଣିବେ ନାହିଁ, ସେଇ କଥା ସେ କହୁଛନ୍ତି। ବାଉଳ କିଏ କହିବେ ହଟେ ନା ବିକାଏ ଚାଉଳ, ଆଉ ସମସ୍ତେ ସବୁ ତ ଭଗବାନ ବ୍ୟବସ୍ଥା କରିଦେଇ ଗଲେ ପୃଥିବୀରେ ସବୁ ସାରା ପୃଥିବୀରେ ଭଗବାନ ନାମ ପ୍ରଚାର ହବ, ଭଗବାନ ଯେଉଁ ଆସିଥିଲେ ତିନୋଟି କାରଣ ରହିଛି, ମହାପ୍ରଭୁଙ୍କ ଲୀଳାରେ ସେସବୁ ବର୍ଣ୍ଣନା କରାଯିବ। ଆଜିଠୁ ଆରମ୍ଭ ହେଲା, ତାର ଶୁରୁଆତ ଆରମ୍ଭ ହେଲା, ଅଦ୍ୱିତୀୟ ଚାର୍ଯ୍ୟ ସେଠାକୁ ଆରମ୍ଭ କରିଛନ୍ତି। ତେଣୁ ମହାପ୍ରଭୁଙ୍କ କୃପା ପ୍ରାପ୍ତ ହେଲେ ଅଦ୍ୱିତୀୟ ଚାର୍ଯ୍ୟ କୃପା ପାଇଁ ପ୍ରାର୍ଥନା କରିବା ଆମେ। ତେଣୁ ଇଏ ଯେଉଁ କୃଷ୍ଣ ଭକ୍ତି ଯେଉଁ ରହିଛି, ଶ୍ରୀ ରାଧା ଆପଣ ତିନୋଟି କାରଣ ମହାପ୍ରଭୁ ଆସିଥିଲେ, ବର୍ତ୍ତମାନ ସେ ତିନୋଟି କାରଣ ସେ ପ୍ରକାଶ କରି ଯାଇଛନ୍ତି। ତେଣୁ ହାଟରେ ଆଉ ଚାଉଳ ଚାଉଳ ବିକ୍ରି ହେବ ନାହିଁ, ହାଟେ ନା ବିକାଏ ଚାଉଳ। ବାଉଳ କିଏ କହିବ କାହେ ନାହିଁ, ଆଉଲ ଆଉ କେହି ଆଉଲ ନାହାନ୍ତି, ଆଉ କେହି ନେବା ପାଇଁ ନାହାନ୍ତି ଲୋକ। ବାଉଳ କିଏ କହିବ ଏହା କହିଅଛି ବାଉଳ, ଏଇଟା ବାଉଳ କହିଲେ ଅଦ୍ୱିତୀୟ ଚାର୍ଯ୍ୟ ମଧ୍ୟ ଇଏ ଜଣେ ବାଉଳ, ଇଏ ମଧ୍ୟ ସେଇଭଳି ଭାବେ ନୃତ୍ୟ କରନ୍ତି, ଅବଧୂତ ସେ ଏ ବେଶ ଧାରଣ କରିଛନ୍ତି, ଭଗବାନଙ୍କ ଭଜନରେ ଅବଧୂତ ହେଇଯାଇଛନ୍ତି, ସେ ସବୁକିଛି ଭୁଲି ଯାଇଛନ୍ତି। ତେଣୁ ଏଇଭଳି ଭାବରେ ମହାପ୍ରଭୁ ଯେତେବେଳେ ଶୁଣିଲେ ଜଗଦାନନ୍ଦ ପଣ୍ଡିତକୁ, ସେତେବେଳେ ସେ ଚିନ୍ତା କଲେ ଭଗବାନଙ୍କର ଆବିର୍ଭାବ ବିରାଟକୁ ଯେଉଁଭଳି ଭାବେ ପ୍ରକାଶ କରାଯାଏ, ତିରୋଭାବ ବିରାଟକୁ ସେଭଳି ଭାବେ ପ୍ରକାଶ କରାଯାଏ ନାହିଁ। କାହିଁକି ନା ଏଇଟା ଭକ୍ତମାନେ ଯଦି ଶୁଣିବେ ସେଇଟା କ୍ଷୋଭ ଉତ୍ପନ୍ନ କରିବ, ସେଥିପାଇଁ ତିରୋଭାବଟାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଏ, ଆବିର୍ଭାବଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ। ତେଣୁ ମହାପ୍ରଭୁ ଏକଥା ଶୁଣି ବର୍ତ୍ତମାନ ଚିନ୍ତା କରିବେ ଯିବା ପାଇଁ, ତାଙ୍କ କାର୍ଯ୍ୟ ସରିଗଲା, 48 ଇୟର୍ସ ଭଗବାନ ଆସିଥିଲେ, ଭଗବାନ କୃଷ୍ଣ ଆସିଥିଲେ 125 ବର୍ଷ। ତେଣୁ କଳିଯୁଗରେ ସେ ମହାପ୍ରଭୁ ଆସିଲେ 48 ଇୟର୍ସ 24 ବର୍ଷ, ଭଗବାନଙ୍କୁ 24 ବର୍ଷ ରହିଲେ ନବଦ୍ୱୀପରେ, ଏଠି ପୁରୀରେ ରହିଲେ 24 ବର୍ଷ, 48 ବର୍ଷକାର ଲୀଳା ହୋଇଥିଲା ମହାପ୍ରଭୁଙ୍କର। ତେଣୁ ଶଙ୍କରାଚାର୍ଯ୍ୟ ମଧ୍ୟ ଆହୁରି କମ୍ ବୟସ ଥିଲେ, ତାଙ୍କୁ କେତେ 24 ବର୍ଷ ନା କେତେ ଶଙ୍କରାଚାର୍ଯ୍ୟଙ୍କର, ସେ ଆହୁରି କମ୍ ବୟସ ତାଙ୍କୁ ଥିଲା। ଯାହା ହଉ, ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କ ଲୀଳା ସବୁ ବର୍ଣ୍ଣନା କରାଯିବ। ଆଜିଠାରୁ ଆରମ୍ଭ ହେଲା ଅଦ୍ୱୈତାଚାର୍ଯ୍ୟଙ୍କର କୃପା ପ୍ରାର୍ଥନା କରିବା, ଅଦ୍ୱୈତାଚାର୍ଯ୍ୟ କୃପାରୁ ଜୟାକର ସୀତାପତି ଅଦ୍ୱୈତ ଗୋସାଇ, ଦୟାକର ସୀତାପତି ଅଦ୍ୱୈତ ଗୋସାଇ, ତବ କୃପା ବଳେ ଜାଣିଛୁ। ଗୋଟିଏ ପତ୍ନୀ ତାଙ୍କର ସୀତା, କିନ୍ତୁ ତାଙ୍କର ଆଉ ଜଣେ ପତ୍ନୀ ଅଛନ୍ତି ଶ୍ରୀଦେବୀ। ତେଣୁ ଏମାନେ ହେଉଛନ୍ତି ମାୟା, କ'ଣ ଯୋଗମାୟାକ ବିସ୍ତାର। ତେଣୁ ଇଏ ଅଦ୍ୱୈତ ଚାର୍ଯ୍ୟ ପତ୍ନୀ ରହିଛନ୍ତି, ତାଙ୍କ ବିଷୟରେ ମଧ୍ୟ ବହୁତ କଥା ରହିଛି। ସୀତାଦେବୀ ଆମର ସେ ମହାପ୍ରଭୁ ଯେତେବେଳେ ଆସିଥିଲେ ସେ ଯାଇ ତାଙ୍କୁ ସ୍ୱାଗତ କରିଥିବେ, ସବୁ କଥା ରହିଛି। ତେଣୁ ଏ ଅଦ୍ୱୈତାଚାର୍ଯ୍ୟଙ୍କର କୃପାରୁ ସୀତାପତି ଅଦ୍ୱୈତ ଗୋସ୍ୱାମୀ ତବ କୃପା ବଲେ ପାଇ ଚୈତନ୍ୟ ନିତାଏ, ତାଙ୍କର କୃପା ହେଲେ ଆମେ ନିତ୍ୟାନନ୍ଦ କୃପା ପ୍ରାପ୍ତ ହେବା, ନିତ୍ୟାନନ୍ଦ କୃପା ପ୍ରାପ୍ତ ହେଲେ ଆମେ ଚୈତନ୍ୟ ମହାପ୍ରଭୁ କୃପା ପ୍ରାପ୍ତ ହେବା। ତେଣୁ ଆଜି ହେଲା ଅଦ୍ୱୈତ ଚାର୍ଯ୍ୟଙ୍କ ବିବାହ ଦିବସ, ଆସନ୍ତା 18 ତାରିଖ ହେଉଛି ନିତ୍ୟାନନ୍ଦ ପ୍ରଭୁଙ୍କର ବିବାହ ତିଥି। ଏଇ ଦିନଟି ଆମର ଭୁବନେଶ୍ୱରରେ ପ୍ରଭୁପାଦ ଆସି ଫାଉଣ୍ଡେସନ ଦେଇଥିଲେ 1977 ମସିହା 2 ତାରିଖ, ଫେବୃଆରୀ 2 ତାରିଖ ପଡ଼ିଥିଲା। ପ୍ରଭୁପାଦ ମହାରାଜ 16-17 ଦିନ କାଳ ଭୁବନେଶ୍ୱର ରହିଥିଲେ, ଅନ୍ୟ କୌଣସି ସ୍ଥାନରେ ଏତେ ଦିନ ରୁହନ୍ତି ନାହିଁ ବୋଲି କୁହାଯାଏ, ପ୍ରଭୁପାଦ ସେଠି ରହି, କାରଣ ଭୁବନେଶ୍ୱରରେ ଏ ସବୁକିଛି ତାଙ୍କର ଆଶିଷକୁ ଢାଳି ଦେଇଛନ୍ତି, ସବୁକିଛି ଆଶିଷ 108 लास्ट टेम्पल प्रोग्राम कर सेभळी भावे श्रीमा भक्ति सुल्तान श्री गुरुबारंकर ये होंगे शेष आशीष प्रदान करशारे अंतिम प्रकट बुर्ला तेणु यही भाव में अनेक पिला सब रही अद्वैताचार्य कृपा नित्यान्न कृपा प्राप्त हवा ताकर कृपार आम महाप्रभु कृपा प्राप्त हवा तेणु आम कथा के विश्राम दवा जय श्रीमद भागवतम की जय श्रीमद भागवतम की जय श्री चैतन्य महाप्रभु की जय नित्यानंद प्रभु की जय अद्वैताचार्य की जय श्री गोपाल महाराज की जय श्री गुरुदेव की संबे गौरव कुंद की दाय गोदमानंदे जय श्री गोपाल कंज्यूमर सरप्लस जो रही है डिमिनिशिंग मार्जिनल यूटिलिटी गोटे रही इकोनोमिक्स पढ़ा जाए कि आमर ये हूँ इनक्रीजिंग मार्जिनल यूटिलिटी विपरीत क्या ये गेल पुणी प्रसन्न आज ଆପଣଙ୍କୁ ବହୁତ କ୍ଷୁଧା ହେଉଛି ଆପଣଙ୍କୁ ବହୁତ ଭୋକ ଲାଗୁଛି ବର୍ତ୍ତମାନ ଭୋକ ଲାଗିବା ସହିତ ବହୁତ କ୍ଷୁଧା ବାରଟା ଯାଏ ରହିବ ନା କହୁଛି ଆପଣ ମାନେ ଶୀତରେ ସରୁଛନ୍ତି ଆପଣ ତାଙ୍କର ଗୋଟେ କ'ଣ ଗରମ ପୋଷାକଟି ମିଳନ୍ତା କି ବା ଗୋଟେ ତେଣୁ ଗରମ ପୋଷାକ ତା ପାଇଁ ଆପଣ ମାନେ ହଜାର ଟଙ୍କା ଦେବାକୁ ପଡ଼ିଲେ ପ୍ରସ୍ତୁତ ଅଛନ୍ତି କିନ୍ତୁ ଆପଣଙ୍କୁ ମିଳିଲା ସେ ଗରମ ପୋଷାକ 100 ଟଙ୍କା ତେଣୁ 900 ଟଙ୍କା ଯେଉଁ ପାଇଲେ ଏଇଟା ଆପଣ ସରପ୍ଲସ୍ କରିବ ସରପ୍ଲସ୍ ହଁ ଏଇଟା ଆମର ଏଇ ଯେଉଁ ଭକ୍ତି ଏଇଟା ହେଉଛି ଆପଣ ଯେଉଁ ମନେକର ଆମ କ୍ଷୁଧା ହେଉଛି ଆପଣ ଖାଦ୍ୟ ଖାଇଲେ ଆପଣ ଆମର ରସଗୋଲାଟା ଖାଇଲେ ଯେଉଁ ଟେଷ୍ଟ ପାଇଲେ ପ୍ରଥମ ଯେଉଁ ସ୍ୱାଦଟା ପ୍ରାପ୍ତ ହେଲେ ତାପରେ ଯେତେ ଖାଉଥିବେ ତାର ସ୍ୱାଦ ସେତେ କମି କମି ଯାଉଥିବ ଆଉ ପ୍ରତ୍ୟେକ ଥର ଆଉ ଇଚ୍ଛା ହେବ ନାହିଁ ଏଇଟା ହେଉଛି ଡିମିନିସିଂ ଆଜିକାଲି କିନ୍ତୁ ଆମର ଏଇ ଯେଉଁ ଇଏ ଧାରା ଏଇଟା ହେଉଛି ଇନକ୍ରିଜିଂ ଏଇଟା ବଢ଼ିବାକୁ ରହୁଛି ଏଇଟା ବୟମ ତୁନ ବିତୁ ଶ୍ଲୋକରେ ଆମେ କହିବା କେତେ
କୋଉଥିରେ ଏଇଟା ଓଲଟା ହବ ଏଇଟା ଇନକ୍ରିଜିଂ ଯେତେ ଏଥିରେ ବାନ୍ତି ହେଉଛନ୍ତି ଏ ବାନ୍ତି ହେଲେ ମଧ୍ୟ ଏ ଯେଉଁ ଆମର ଯେଉଁ ରହିନି
ତୈତରୀ ଉପନିଷଦ ଏଇଟା କ'ଣ ଜଣେ ଇଏ ମାନେ ତାଙ୍କର ସେ ତାଙ୍କ ଶିଷ୍ୟ ଉପରେ ଦୃଷ୍ଟି କରି ମୋଠୁ ଯାହା ଶିଖିଥିଲ ଭାରତ ବାନ୍ତି କରିଥିଲେ କିନ୍ତୁ ଶାସ୍ତ୍ର ଭେଦ ଉପନିଷଦ ସବୁ ଶିଖିଛନ୍ତି ସେମାନେ ତେଣୁ ଅନ୍ୟ ସେମାନଙ୍କୁ ଗର୍ଭା ସେଇଟା ତୈତରୀ ଉପନିଷଦ ବସି ଅଛନ୍ତି
ଭଗବାନ हाँ।